श्लोक 10। सत्राजीत स्वगृहं सत्राजीत स्वगृहं श्रीमद्भूतकौतुकमङ्गलम् श्रीमद्भूतकौतुकमङ्गलम् प्रविश्यादेव सदने प्रविश्यादेव सदने मणिं विप्रै निवेशयत् मणिं विप्रै निवेशयत् सत्राधीत स्वगृहं श्रीमत्कृतकौतुकमङ्गलम् प्रविश्यादेव सदने मणिं विप्रै निवेशयत् सत्राधीत स्वगृहं श्रीमान् ସ୍କନ୍ଦ ଦ୍ୱାଦଶ ସ୍କନ୍ଦ ସେଇ ଅନ୍ତିମ ସ୍କନ୍ଦରେ ଦ୍ୱାଦଶ ଅଧ୍ୟାୟରେ ଶ୍ଳୋକ ଅଛନ୍ତି, ସେଇଠି କୁହାଯାଇଛି ଯହ ଏତତ୍ ଶ୍ରାବୟମ୍ ନିତ୍ୟ ଜାମ କ୍ଷଣ ଅନ୍ୟଧି ଶ୍ଳୋକମେକଂ ତଦର୍ଧଂ ବା ପାଦଂ ପାଦାର୍ଧମେବ ବା ଶ୍ରଦ୍ଧାବାନ ଯୋ ଅନୁଶୁଣିହା ପୁଣ୍ୟଧି ଆତ୍ମନମେବ ସହ। ଅର୍ଥାତ୍ ଯିଏ ଶ୍ରାବୟମ୍ ନିତ୍ୟମ୍, ଏଇ ଯେଉଁ ଭାଗବତଙ୍କୁ କୁହାଗଲା ସୁଖ ଗୋସ୍ୱାମୀ କହୁଛନ୍ତି ଅନ୍ତିମରେ ଯେ ଏଇଟାକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯେଉଁମାନେ ଏଇଟାକୁ ଯେଉଁମାନେ ଶ୍ରବଣ କରେଇବେ ବା ଯେଉଁମାନେ କୀର୍ତ୍ତନ କରିବେ ଶ୍ରାବୟମ୍ ନିତ୍ୟମ୍ ଜାମ କ୍ଷଣ ଅନ୍ୟଧି, ଯେକୌଣସି ସମୟରେ ସବୁ ଅନନ୍ୟଧି ଭାବରେ ଏକମନ ହୋଇକରି ଯେଉଁମାନେ ଏଇଟାକୁ କୀର୍ତ୍ତନ କରିବେ ଶ୍ଳୋକମେକମ୍ ଗୋଟିଏ ଶ୍ଳୋକ, ଏ 18,000 ଶ୍ଳୋକରୁ ଗୋଟିଏ ଶ୍ଳୋକ ହେଉ, ତଦର୍ଧମ୍ ବା ଗୋଟିଏ ଶ୍ଳୋକର ଅଧା ବି ହେଉ, ପାଦମ୍ ଶ୍ଳୋକର ଅଧାର ଅଧା ବି ହେଉ, ଏବଂ ପାଦାର୍ଧମ୍ ହେଉ ବା ଅଧାର 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 ଅଧା ହେଉ, ଆଠ ଭାଗରୁ ଭାଗେ କ'ଣ ହେବ ନା ଶ୍ରଦ୍ଧାବାନ ଯେଉଁ ଅନୁଶୁଣିଆ ଯିଏ କୀର୍ତ୍ତନ କରିବେ ଏବଂ ଯେଉଁମାନେ ଶ୍ରବଣ କରିବେ ଶ୍ରଦ୍ଧାର ସହିତ ସେମାନେ ପୁନାତି ଆତ୍ମନମ୍ ଏ ବସ, ସେମାନେ ପବିତ୍ର ହେଇଯିବେ। ଏ ଶ୍ଳୋକରେ ଏତେ ମହାତ୍ମା ରହିଛି କି ଭଗବାନଙ୍କ ବ୍ୟତୀତ ଭଗବାନଙ୍କର ଠାରୁ କୌଣସି ଭିନ୍ନ ନୁହନ୍ତି ଭାଗବତ ଶ୍ଳୋକ। ଯାହା ହେଉ, ତେଣୁ ଆମକୁ ନ ଆସିଲେ ମଧ୍ୟ ଆମେ ପାଠ କରିବା ମଧ୍ୟ ତାହେଲେ ଆମେ ପବିତ୍ର ହେଇଯିବା। ଏ ଶ୍ଳୋକ ଖାଲି ଏତିକି ରହିଛି, ଆମେ ଯେମିତି ପ୍ରଭୁ କହୁଥିଲେ ନା ଏ ଶ୍ଳୋକରୁ ରହିଛି, ହଁ କାଲି କହୁଥିଲେ ଆମର ଅମେଜୁ ଗୀତ ପାଠ କରୁଥିଲେ, ଗୀତା ପାଠ କରିକରି ସିଏ ଚାଲିପାରୁନଥିଲେ, ଯୁବକ ବୟସରେ ଗୀତା ପାଠ କରିକରି ସେ କେବଳ ଶ୍ଳୋକ ପାଠ କରନ୍ତି, ତା ଦେହରେ ସେ ଚାଲି ପାରିଲେ ସାଇକେଲ କରିପାରୁଛନ୍ତି, ସବୁ କରିପାରୁଛନ୍ତି। ଭଗବଦ୍ଗୀତାରେ ମଧ୍ୟ ଭଗବାନ କହିଛନ୍ତି ସେ କଥା, ଅଦେଶ ଚିମଂ ଧର୍ମ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞେନ ତେନାହମ ଇଷ୍ଟସ୍ୟାମି ଇତି ମେ ମତି। ଯେଉଁମାନେ କେବଳ ଏଇ ଭଗବଦ୍ଗୀତାକୁ ଅଧ୍ୟୟନ କରିବେ, ଅଠର ଅଧ୍ୟାୟରେ ଭଗବାନ କହୁଛନ୍ତି, ଅଧ୍ୟାୟ ସତ ଚିମଂ ଧର୍ମ ସମ୍ବାଦ ଭଗବଦ୍ଗୀତା ହେଉଛି କ'ଣ ନା, ଆମେ ଯେମିତି ସମ୍ବାଦପତ୍ର ଶୁଣୁଛେ, ନ୍ୟୁଜ୍ ଶୁଣୁଛେ, ସବୁ ଶୁଣୁଛେ, ଇଏ ହେଉଛି ମଧ୍ୟ ସମ୍ବାଦ। କିଭଳି ସମ୍ବାଦ ନା, ଆବୟୋ ତମର ଏବଂ ମୋର, ଅର୍ଜୁନ ତମ ଏବଂ ମୋ ଭିତରେ, କୃଷ୍ଣ ଏବଂ ଅର୍ଜୁନ ଭିତରେ ସମ୍ବାଦକୁ, ଇଏ ହେଉଛି ଭଗବଦ୍ଗୀତା। ଇଟ୍ ଇଜ୍ ଦ ନ୍ୟୁଜ୍, ଟ୍ରାନ୍ସଲେଟର୍ ନ୍ୟୁଜ୍, ସ୍ପିରିଚୁଆଲ୍ ନ୍ୟୁଜ୍। କେବଳ ଯେଉଁମାନେ ଏଇଟାକୁ ଅଧ୍ୟୟନ କରିବେ, ଅଧ୍ୟକ୍ଷ ଚାଜି ଇମାନ ଧାର୍ମିକ ସମ୍ବାଦ ଜ୍ଞାନ ଯଜ୍ଞେନ ତେନାହମ ଇଷ୍ଟସ୍ୟାମି ଇତି ମେ ମତି। ଜ୍ଞାନ ଯଜ୍ଞରେ ସେମାନେ ଭଗବାନଙ୍କର ଆରାଧନା କରିବେ। ତେଣୁ ଏଇ ଯେଉଁ ଆମେ ଭାଗବତ ପାଠ କରୁଛେ, ଏ ମଧ୍ୟ ଗୋଟେ ଯଜ୍ଞ ହେଉଛି, ଏଠି ଜ୍ଞାନ ଯଜ୍ଞ। ଏଠି ପୂଜା ଚାଲିଛନ୍ତି, ସେ ମଧ୍ୟ ଯଜ୍ଞ ହେଉଛନ୍ତି। ଏଠି ଫୁଲଗୁନ୍ଥା ହେଉଛନ୍ତି, ସେ ମଧ୍ୟ ଯଜ୍ଞ। ସବୁ ପ୍ରକାର ସବୁ ଯଜ୍ଞ, ଅନୁମୋଦିତ ଯଜ୍ଞ ଏସବୁ ରହିଛି। ଯାହା ହଉ, ଏ ଶ୍ଳୋକଟି ଆମେ ଆଲୋଚନା କରିବା। ଗତକାଲି ଯେଉଁ ଆଲୋଚନା କରାଯାଇଥିଲା, ନିଶମ୍ୟ ବାଳ ବଚନମ, ଏ ଯେଉଁ କଥାକୁ ଯେଉଁ କହୁଥିଲେ ବାଳ ବଚନମ, ବାଳ ଛୋଟ ପିଲା କେତେଜଣ କହିଥିଲେ ଏଇଟାକୁ, ଛୋଟ ପିଲା ନହେଲେ ଜଣେ ଜଣେ ଆଚାର୍ଯ୍ୟ କହୁଛନ୍ତି ଦ୍ୱାରକାବାସୀ, ସେମାନେ ସବୁ ଭଗବାନ ପାର୍ଷଦ, ତାଙ୍କର କାହିଁ ଭୁଲ ହେବ? ଭ୍ରମ ପ୍ରମାଦ ବିକ୍ରୟ ବିଷୟ ଯେଉଁ ଚାରୋଟି ଦୋଷ ରହିଛି, ଇଏ ବଦ୍ଧ ଜୀବରେ ରହିଛି, ମୁକ୍ତ ଜୀବରେ ଏସବୁ ନଥା। ଚୈତନ୍ୟ ଚରିତାମୃତ କୁହାଯାଇଛି, ଭ୍ରମ ପ୍ରମାଦ ବିପ୍ରୟ ବିଷୟ କରଣା ପାଠ ହେବ, ଇଏ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ, ଦୋଷ ଏଇ ସବୁ। ଯେଉଁମାନେ ବେଦବିଧି ଅନୁସରଣ କରୁଛନ୍ତି, ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ତାଙ୍କ ପାଖରେ ଏସବୁ ଦୋଷ ନଥାଏ। ବଦ୍ଧ ଜୀବ କହିଲେ ଦୋଷଟି ରହିଛି, ଚାରୋଟି ଦୋଷ ରହିଛି। ଭ୍ରମ କହିଲେ ସେ କିଛି ଭୁଲ କରିବ ନିଶ୍ଚିନ୍ତ ଭାବରେ, ପ୍ରମାଦ କହିଲେ ଗୋଟିଏ ଜିନିଷକୁ ଆଉ ଗୋଟିଏ ଜିନିଷ ବୋଲି ଭାବିବ, ଯେଉଁ ପ୍ରମାଦ। ବିପ୍ରଲିପ୍ସ ହେଉଛି ଠକିବା ମନୋବୃତ୍ତି, ଏବଂ କରୋନା ପାଠବ କହିଲେ ଇନ୍ଦ୍ରିୟମାନେ ତାଙ୍କର ସୀମିତ ଶକ୍ତି ରହିଛି, କିନ୍ତୁ ଆର୍ଯ୍ୟ ବିଜ୍ଞ ବାକ୍ୟ ବା ଆମର ବୈଦିକ ଶାସ୍ତ୍ରରେ ଏସବୁ ଦୋଷ ନଥାଏ। ତେଣୁ ଏଇଟାକୁ କ୍ରମ ସନ୍ଦର୍ଭରେ ଜୀବଭୂଷଣ ସେ କଥା କହିଥିଲେ, ସେ କହୁଛନ୍ତି ବାଳାନାଙ୍କରେ ଶିଶୁନାଙ୍କ, ଶିଶୁମାନଙ୍କର ବଚନ, ତେଣୁ ପୂର୍ବୋକ୍ତ ଜନା ବାଳା ଏବ ଜ୍ଞା। ତେଣୁ ଆ ପୂର୍ବରୁ ଯେଉଁ ସେମାନେ କହୁଥିଲେ ବହୁତ ସୁନ୍ଦର ଭାବରେ ପ୍ରାର୍ଥନା କରୁଥିଲେ, ଛୋଟ ପିଲା ହେଲେ କ'ଣ ବହୁତ ସୁନ୍ଦର ଭାବରେ ପ୍ରାର୍ଥନା କରୁଥିଲେ, ନାରାୟଣ ନମସ୍ତେ ସ୍ତୁ ଶଙ୍କଚକ୍ର ଗଦାଧର, ଏଇଭଳି ଭାବେ ଦୁଇଟି ଶ୍ଳୋକରେ ଭଗବାନଙ୍କୁ ସଂସୁ ବୋଲି ଆମେ ଆଲୋଚନା କରୁଥିଲେ, ଭଗବାନଙ୍କୁ ଏଇଭଳି ଭାବେ ନିବେଦନ କରୁଥିଲେ। ଛୋଟ ପିଲା ହେଲେ କ'ଣ ହେବ, ସେମାନେ ମଧ୍ୟ ସବୁ ଭଗବାନଙ୍କୁ ଭଜନ ସୁନ୍ଦର ଭାବରେ କରୁଥିଲେ, କିନ୍ତୁ ସେମାନେ ଛୋଟ ପିଲା। ତେଣୁ ଅନ୍ୟସାଂ ଦ୍ୱାରକାବାସୀନାଂ ତେସାଂ ଅଜ୍ଞବତ୍ ତାଦୃଶ ଉକ୍ତି ଅସମ୍ଭବା, ଜୀବଗୋସ୍ୱାମୀ ଏଇଟା କହୁଛନ୍ତି, ଦ୍ୱାରକାବାସୀମାନେ ଭଗବାନ ପାର୍ଷଦ, ତାଙ୍କର କାହିଁକି ଦୋଷ ରହିବ? ତେଣୁ ଅନ୍ୟସାଂ ଦ୍ୱାରକା, ଅନ୍ୟ ଦ୍ୱାରକାବାସୀମାନଙ୍କ ପାଖରେ ତେସାଂ ଅଜ୍ଞବତ୍ ତାଦୃଶ ଉକ୍ତି, ଏ ଅଜ୍ଞବଳୀ ଯେଉଁ କୁହାଯାଉଛି ଏଇଟା ଅସମ୍ଭବ, ତାଙ୍କ ପାଖରେ ଅନ୍ୟମାନଙ୍କ ପାଖରେ ସମ୍ଭବ ନୁହଁ, ଛୋଟ ପିଲା, ତେଣୁ ତାଙ୍କ ପାଖରେ କିଛି ଦୋଷ ରହିଲା ବୋଲି ରହିଛି, ଏଇଭଳି ଭାବରେ ଜୀବଗୋସ୍ୱାମୀ କହୁଛନ୍ତି। ଯାହା ଏଇଭଳି ଭାବରେ ଭଗବାନ ସବୁ ଶୁଣୁଛନ୍ତି, ଭଗବାନ ଆମର ବର୍ଣ୍ଣନା କରାଯାଇଛି, ସ୍ୱାମୀ ତୁଳସୀଦାସ ବର୍ଣ୍ଣନା କରୁଛନ୍ତି, ରହିଛନ୍ତି ଛୋଟ ପିମ୍ପୁଡ଼ିଟେ ଯାଉଛି, ପିମ୍ପୁଡ଼ିଟେ ଚାଲୁଛି, ତାର କେତେ ଛୋଟ ଛୋଟ ପାଦ ରହିଛି, ତାହା ପାଦରେ ଯଦି ଗୋଟେ ନୁପୁର ଲଗାଯିବ ଏବଂ ସେ ନୁପୁରରୁ ଜଣ ଶବ୍ଦ ମଧ୍ୟ ଭଗବାନ ଶୁଣିବେ, ଭଗବାନ ଏଭଳି ସବୁ ଶୁଣିପାରନ୍ତି, ସେ ସବୁ ବୁଝାଣନ୍ତି, ସବୁ କହିବେ, ସବୁକିଛି କହିପାରିବ, କ'ଣ ଆମେ ଅତୀତରେ ଥିଲେ, କ'ଣ ବର୍ତ୍ତମାନ ହେଉଛି, କ'ଣ ଭବିଷ୍ୟତରେ ହେବ, ସବୁକିଛି ଜାଣନ୍ତି। ଯେତେବେଳେ ଭଗବାନ ଭଗବାନ କ୍ଷୀର କ୍ଷୀର ସାଗରରେ ଶୟନ କରିଛନ୍ତି, ସେ ଶୟନ ଆମ ଭଳି ଶୟନ ନୁହଁ, ଯୋଗ ନିଦ୍ରାରେ ସେ ରହିଥାନ୍ତି। ଆମର ଯେଉଁ ତିନୋଟି ଅବସ୍ଥା ରହିଛି, ଗୋଟେ ହେଉଛି ସୁପ୍ତ ଅବସ୍ଥା ବା ନିଦ୍ରିତ ଅବସ୍ଥା, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଆଉ ଗୋଟେ ସ୍ୱପ୍ନ ଅବସ୍ଥା। ଏ ତିନୋଟି ଅବସ୍ଥାରୁ ଉର୍ଦ୍ଧ ତୁରୀୟ ଅବସ୍ଥା, ସେଇଟା ସମାଧି, ଭଗବାନ ଯୋଗ ନିଦ୍ରାରେ ଶୟନ କରିଥାନ୍ତି। ଯହ କାରଣାନବ ଜଳେ ଭଜତି ସ୍ମ ଯୋଗ ନିଦ୍ରା, ଭଗବାନ କାରଣାନବ ଜଳରେ ଯେଉଁ ଶୟନ କରନ୍ତି, ଯୋଗ ନିଦ୍ରାରେ ସେ ଥାଆନ୍ତି। ତେଣୁ
ଭଗବାନ ଯେତେବେଳେ ଭୂମିଦେବୀ ଭାରାକ୍ରାନ୍ତ ହେଇକିରି 5000 ବର୍ଷ ତଳେ ଦେବତା ବ୍ରହ୍ମାଙ୍କ ପାଖକୁ ଯାଇଥିଲେ, ବ୍ରହ୍ମା ସବୁ ଦେବତାମାନଙ୍କୁ ନେଇକିରି ଭୂମିଦେବୀଙ୍କୁ ନେଇକିରି କ୍ଷୀରସାଗର ନିକଟରେ ପହଞ୍ଚିକିରି ଭଗବାନ ସ୍ତୁତି କରିଥିଲେ। ତତ୍ର ଗତ୍ୱା ଜଗନ୍ନାଥଂ ଦେବଦେବ ପୃଷା କବିମ୍ ପୁରୁଷଂ ପୁରୁଷ ସୂକ୍ତେନ ଉପତସ୍ତେ ସମାହିତ। ଭଗବାନଙ୍କୁ ପୁରୁଷ ସୂକ୍ତ ମନ୍ତ୍ରରେ ସେମାନେ ଦେବତାମାନେ ସବୁ ସ୍ତୁତି କରୁଥିଲେ। ତେଣୁ ସେଇଠି ଭଗବାନ ବ୍ରହ୍ମାଙ୍କ ହୃଦୟରେ ମେସେଜ ଦେଇଦେଲେ, ଦେଇଦେଲେ ମୁଁ ତୁମର ଯେଉଁ ଭୂମିଦେବୀ ଆସିଛନ୍ତି ତାଙ୍କ ବିଷୟରେ ମୁଁ ଜାଣିଛି, ତେଣୁ ମୁଁ ଯାଇ ପହଞ୍ଚିବି, ତୁମେ ଯାଅ। ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତ ତତ୍ପ୍ରିୟାର୍ଥମ ସମ୍ଭବଙ୍କୁ ସୁରସ୍ତ୍ରିୟ। ବ୍ରହ୍ମା ଦେବତାମାନଙ୍କୁ କହିଲେ, ଦେବତାମାନେ ସ୍ତୁତି କରୁଥିଲେ, ପୁରୁଷ ସୂକ୍ତ ମନ୍ତ୍ର ସବୁ ପାଠ କରୁଥିଲେ ସେମାନେ। ତେଣୁ ବ୍ରହ୍ମା କହିଲେ, ଶୁଣ ଶୁଣ ଦେବତାମାନେ, ଆଉ ବର୍ତ୍ତମାନ ଭଗବାନ ମେସେଜ ମୋତେ ଦେଇଦେଲେ। କ'ଣ ମେସେଜ ଦେଲେ ନା, ସିଏ ହେଉଛନ୍ତି, ସିଏ କହୁଛନ୍ତି ବସୁଦେବ ଗୃହ ସାକ୍ଷାତ, ବସୁଦେବଙ୍କ ଗୃହରେ ବସୁଦେବ ହେଉଛନ୍ତି ସେଇ ତିନି ଜନ୍ମ ତାଙ୍କର ହେଇଯାଇଛି, ଭାଗବତ ବର୍ଣ୍ଣନା କରାଯାଇଛି। ପ୍ରଥମେ ସେ ଥିଲେ ସୁତପା ଏବଂ କୃଷ୍ଣୀ, ସ୍ୱାମୀଭୂମାନଙ୍କ ସମୟରେ ସେ ସ୍ତ୍ରୀ ସୁତପା ଏବଂ କୃଷ୍ଣୀ, ତାପରେ ସିଏ ହେଲେ ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗରେ ସିଏ ହେଇଥିଲେ କଶ୍ୟପ ଏବଂ ଅଦିତି। ସେହି ସମୟରେ ଭଗବାନ ବାମନଦେବ ରୂପରେ ତାଙ୍କର ପୁତ୍ର ରୂପରେ ଆସିଥିଲେ, କଶ୍ୟପ ଏବଂ ଅଦିତି ହେଇଥିଲେ। ବର୍ତ୍ତମାନ ସେ ବସୁଦେବ ଏବଂ ଦେବକୀ ରୂପରେ ଆସିଛନ୍ତି। ତେଣୁ ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର, ଭଗବାନ ବସୁଦେବ ଗୃହରେ ଆସିବେ, ଜନିଷ୍ୟତ ତତ୍ପ୍ରିୟାର୍ଥ ସମ୍ଭବନ୍ତୁ ସୁରସ୍ତ୍ରିୟ, ତାଙ୍କର ତାଙ୍କର ଗର୍ଭରେ ଆସିବେ, ତାଙ୍କର ପୁତ୍ର ରୂପରେ ଆସିବେ। ତେଣୁ ଦେବତାମାନେ ତୁମେ ସମସ୍ତେ ତୁମ ପତ୍ନୀମାନଙ୍କ ସହିତ ଯାଇକରି ତାଙ୍କ ଲୀଳାରେ ସାମିଲ ହୁଅ। ଏହିଭଳି ଭାବରେ ଭଗବାନ କହିଲେ ସେ ସବୁ ଜାଣନ୍ତି, ତେଣୁ ବସୁଦେବ ଗୃହରେ ଆସିବେ, ତୁମେ ଯାଅ, ସେ ତ ସବୁ ବ୍ୟବସ୍ଥା କରିବେ। ପରିତ୍ରାଣାୟ ସାଧୁନା, ଯେଉଁମାନେ ସାଧୁ ତାଙ୍କୁ ସେ ଆନନ୍ଦ ପ୍ରଦାନ କରିବେ, ଭଗବାନଙ୍କ ଏସବୁ ଲୀଳା ରହିଛି। ତେଣୁ ଭଗବାନ ସବୁ ଜାଣନ୍ତି, ତେଣୁ ସେ କହୁଛନ୍ତି, ସେ କହିଲେ କ'ଣ ନା, ପ୍ରାହ ନା ଅସୁର ବି ଦେବ, ନା ନା ତୁମେ ଯେଉଁ କହୁଛ ସିଏ ସେ ଦେବ ସୂର୍ଯ୍ୟଦେବ ନୁହଁ, ହଁ ସେ ସୂର୍ଯ୍ୟ ରବିଦେବ ନୁହଁ ବା ସୂର୍ଯ୍ୟଦେବ ନୁହଁ, ସେ କିଏ? ପିଲାମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, କିଏ ତାହେଲେ ସିଏ? ସିଏ ହେଉଛନ୍ତି ସତ୍ରାଜି, ସିଏ ହେଉଛନ୍ତି ସତ୍ରାଜି, ରାଜା ସତ୍ରାଜି। ଯଦୁବଂଶରେ ଅନେକ ରାଜା ଥିଲେ, ଛୋଟ ଛୋଟ ରାଜା, ମୂଳ ମୁଖ୍ୟ ରାଜା ହେଉଛନ୍ତି ଇଏ କିଏ ନା କ'ଣ ତାଙ୍କ ନା, କଂସଙ୍କର ପିତା ଉଗ୍ରସେନ, ଉଗ୍ରସେନ ହେଉଛନ୍ତି ମୁଖ୍ୟ। ଆଉ ଛୋଟ ଛୋଟ ରାଜାମାନେ ସବୁ ରହିଛନ୍ତି, ସମସ୍ତେ ରାଜା। ତେଣୁ ଇଏ ରାଜା ଯେଉଁ ରହିଛନ୍ତି କ'ଣ ତାଙ୍କ ନା ସତ୍ରାଜିତ, ତେଣୁ ଇଏ ହେଉଛି ସତ୍ରାଜିତ, ହଁ ସତ୍ରାଜିତ। ତାହେଲେ ସେ କେମିତି ଏଭଳି ଚିକ୍ଚିକ ହେଉଛନ୍ତି ନା, ମଣି ନା ଜୋଡ଼ନ, ମଣି ଭଗବାନ ମଧ୍ୟ ଗୋଟେ ମଣି ଧାରଣ କରିଥିଲେ, ତାଙ୍କର ମଣି ହେଉଛନ୍ତି କ'ଣ, କୌସ୍ତୁଭ ମଣି, ଭଗବାନ କୌସ୍ତୁଭ ମଣି ଧାରଣ କରିଛନ୍ତି, କିନ୍ତୁ ଇଏ ମଣି ମଧ୍ୟ କୌସ୍ତୁଭ ମଣି ଭଳି ବହୁତ ଚିକ୍ଚିକ କରୁଛି। ତେଣୁ ଏ ସତ୍ରାଜିତ ମଣି ନା ଜୋଡ଼ନ, ସେ ମଣିର ଜୋଡ଼ନରେ ଏସବୁ ଏଇଭଳି ଭାବରେ ଦେଖାଯାଉଛି, ତାଙ୍କ ଚାକି ଝଲସି ଯାଇଥିଲା, କିନ୍ତୁ ସେ ହେଉଛି ସତ୍ରାଜିତ, ଏକଥା ଭଗବାନ କହିଲେ। ତେଣୁ ସେମାନେ ତାପରେ ସବୁ ଚାଲିଗଲେ, ଭଗବାନ ପ୍ରାର୍ଥନା କରିବା ପାଇଁ ଆସିଥିଲେ, ସବୁ ଚାଲିଗଲେ। ଏଣେ କ'ଣ ହେଇଛି, ସୁଖଦେବ ଗୋସ୍ୱାମୀ ସେ ସତ୍ରାଜିତ କଥା କହୁଛନ୍ତି, ଏହି ଶ୍ଳୋକରେ ସେଇଟା କୁହାଯାଏ, ସତ୍ରାଜିତ ସ୍ୱଗୃହଂ, ସତ୍ରାଜିତ ନିଜ ଗୃହକୁ ଗଲେ, ଏ ଯେଉଁ ଘର ସବୁ ତିଆରି ହେଇଛି, ଏ ଘର ସେ ନିଜେ ସତ୍ରାଜିତ ତିଆରି କରିନଥିଲେ, ଆ ପୂର୍ବରୁ ମଥୁରା ଲୀଳାରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ମଥୁରାରେ ପାଖାପାଖି 18 ବର୍ଷ କାଳ ଲୀଳା କଲେ, ପ୍ରତିବର୍ଷ ଜରାସନ୍ଧ, ଯିଏକି କଂସର ଶ୍ୱଶୁର, କଂସର ଦୁଇ ପତ୍ନୀ ଥିଲେ, ସେ ହେଉଛନ୍ତି ଅସ୍ଥି ଏବଂ ପ୍ରାପ୍ତି, ଦୁଇ ଏଇ ଯେଉଁ କଂସର ଦୁଇ ପତ୍ନୀ ଯିଏ ଥିଲେ, ତାଙ୍କର ପିତା ହେଉଛନ୍ତି ଜରାସନ୍ଧ, କଂସର ହେଉଛନ୍ତି ସେ ଶ୍ୱଶୁର, ସବୁ ଅସୁର ମାନଙ୍କର ତାଙ୍କର ସବୁ ପ୍ରତି ବାନ୍ଧବ ସବୁ ରହିଛନ୍ତି ନା। ତାହେଲେ ପ୍ରଭୁପାଦ ମହାରାଜ ଗୋଟେ କଥା କହୁଥିଲେ, ତାଙ୍କ ଶିଷ୍ୟମାନଙ୍କୁ କହିଲେ, ଯେଉଁମାନେ ବିଭିନ୍ନ ପ୍ରକାର ପାପ କରିବେ, ସେମାନେ ସବୁ ନର୍କକୁ ଯିବେ। ପ୍ରଭୁପାଦ ନର୍କଟା କ'ଣ ଜିନିଷଟା ସମସ୍ତେ ଜାଣନ୍ତି ନାହିଁ ନର୍କ କ'ଣ। କେତେଜଣ କହନ୍ତି କିଛି ନର୍କ ନାହିଁ, ସେମିତି କିଛି ନର୍କ ନାହିଁ, ଏଇଭଳି ଭାବେ ତାଙ୍କ ମନ ଗଢ଼ା କଥା ସବୁ କହନ୍ତି, ଶାସ୍ତ୍ରକୁ ସେମାନେ ବିଶ୍ୱାସ କରନ୍ତି ନାହିଁ। ତେଣୁ ପାଶ୍ଚାତ୍ୟ ଜଗତରେ ନର୍କକୁ ସେମାନେ ବୁଝିପାରନ୍ତି ନାହିଁ। ପ୍ରଭୁପାଦ ମହାରାଜ କହିଲେ ଦେର୍ ଇଜ୍ ଡାର୍କନେସ୍, ଏଠି ଅନ୍ଧକାର ରହିଛି, ଆଲୋକ ନାହିଁ। ତେଣୁ ପାଶ୍ଚାତ୍ୟ ଜଗତ ତ ଅନ୍ଧକାରମୟ ଜଗତ, ସେଠି ଏତେ ସହଜରେ ସେଥିପାଇଁ ଗୁଡ୍ ମର୍ଣ୍ଣିଂ ଶବ୍ଦ ରହିଛି। ତାଙ୍କର ଯଦି ସୂର୍ଯ୍ୟ ଉଦୟ ହେଇଗଲେ ଦେଖାଗଲେ ତାହେଲେ ସେଇଟା ବଢ଼ିଆ ଦିନ ବୋଲି କୁହେ, ଗୁଡ୍ ମର୍ଣ୍ଣିଂ। ତାଙ୍କୁ ସୂର୍ଯ୍ୟ ଦେଖିବା ବଡ଼ କଷ୍ଟ, କିନ୍ତୁ ଆମର ତ ସବୁବେଳେ ସୂର୍ଯ୍ୟ, ଆଉ ଗୁଡ୍ ମର୍ଣ୍ଣିଂ ଶବ୍ଦ ସେଇଠୁ ଆସିଛି। ତେଣୁ ସେଠି ଅନ୍ଧକାରମୟ କହିଲେ ସେମାନେ ବୁଝିପାରନ୍ତି ନାହିଁ, ହଁ ଅନ୍ଧକାର ଏଠି ତ ଆମେ ତ ଅନ୍ଧକାର ରହିଛୁ। ତାର ପ୍ରଭୁପାଦ ମହାରାଜ ଲଣ୍ଡନରେ ତାର ଏମିତି କଥା କହୁଥିଲେ, ଲଣ୍ଡନ ଥିଲାବେଳେ ତାଙ୍କୁ ପଚରାଗଲା ନର୍କ ବିଷୟରେ, ଜଣେ ପଚାରିଥିଲେ କ'ଣ ସ୍ୱାମୀଜୀ ହ୍ୱାଟ୍ ଇଜ୍ ୟୋର୍ ଡିସ୍କ୍ରିପ୍ସନ୍ ଆବାଉଟ୍ ନର୍କ ଆଣ୍ଡ ଦିସ୍ ଇଜ୍ ହେଲ୍। ଲଣ୍ଡନରେ ଏଇଟା ହେଉଛି ହେଲ୍, ଏଇଟା ହେଉଛି ନର୍କ, ଏଇଠି ଅନ୍ଧକାର ସେ ରହିଥାଏ, ଅଧିକା ସମୟ ଅନ୍ଧକାର ରହିଥାଏ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ତାଙ୍କ ଶିଷ୍ୟମାନଙ୍କୁ କହୁଛନ୍ତି ଯେ ସେଠି ଲାଇଟ୍ ନାହିଁ, ଅନ୍ଧକାର, ହଁ ସେମାନେ ବୁଝିପାରୁନାହାନ୍ତି, ଆମେ ଯେଉଁଠି ଅନ୍ଧକାର ରହୁଛୁ ଆଉ ସେଠି ବଡ଼ କଥା କ'ଣ। ତେଣୁ ପ୍ରଭୁପାଦ ମହାରାଜ କହିଲେ ଦ୍ୟାର୍ ଇଜ୍ ନୋ ନ୍ୟୁଜ୍ ପେପର୍ ଦେୟାର୍, ସେଠି କୌଣସି ସମ୍ବାଦପତ୍ର ନାହିଁ, ହଁ ଦିସ୍ ଇଜ୍ ଭେରି ହରିଭୁଲ, ସମ୍ବାଦପତ୍ର ନାହିଁ ମାନେ ହରିଭୁଲ, ହଁ ପାଶ୍ଚ ଜାଗତରେ ସମ୍ବାଦପତ୍ର ମାନେ କାହିଁରେ କ'ଣ ସବୁ ସବୁ ନୋଟ୍ ସାଇଡ଼୍ ସବୁ ରହିଥିବ, ଯିଏ ଚାହିଁବ ନେଇପାରିବ, ସେ ବିରାଟ ବିରାଟ ସବୁ ରହିଛି। ଆମେ ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ପାଶ୍ଚାତ୍ୟ ଜଗତ ଯେତେବେଳେ ଯାଆନ୍ତି ସିଏ ଭାଗବତ କଥା କହିବା ପାଇଁ, ଗୋଟେ ଜଣଙ୍କ ଘରେ ଦେଖିଲେ ତାଙ୍କର ଲାଟ୍ରିନ୍ରେ ରହିଛି, ବାଥରୁମ୍ରେ ରହିଛି, ନ୍ୟୁଜ୍ ପେପର୍ ରହିଛି। ତେଣୁ ସେ କହିଲେ ହଁ ଦିସ୍ ଇଜ୍ ଦ ରାଇଟ୍ ପ୍ଲେସ୍ ଫର୍ ରିଡ଼ିଂ ନ୍ୟୁଜ୍ ପେପର୍, ଏ ସ୍ଥାନ ହେଉଛି ଠିକ୍ ସ୍ଥାନ ନ୍ୟୁଜ୍ ପେପର୍ ପଢ଼ିବା ପାଇଁ। ନ୍ୟୁଜ୍ ନ୍ୟୁଜ୍ କହିଲେ ନୂଆ କ'ଣ, ନୂଆ ସବୁ ପୁରୁଣା ଜିନିଷ, ଇଏ ନ୍ୟୁଜ୍ ଭାଗବତର ଯେଉଁ ସମ୍ବାଦ ରହିଛି, ଭଗବତ ଗୀତାରେ ଯେଉଁ ସମ୍ବାଦ ରହିଛି, ନ୍ୟୁଜ୍ ପ୍ରତିକ୍ଷଣ ନୂତନ ଭଳି ଲାଗୁଥିବ। ଥରେ ବାଲ ଗଙ୍ଗାଧର ତିଲକ ବୋଧେ, ଏକ୍ଜାକ୍ଟ ତାଙ୍କ ନାଁଟା ମନେ ପଡ଼ୁନି, ସେଠାରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ସହ ଦେଖା କରିଥିଲେ। ଦେଖା କରିଥିଲା ବେଳେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଆମର ଯେଉଁ ନବଦୀପ ପ୍ରକାଶ ଇତ୍ୟାଦି ସବୁ ରହିଛି, ବହୁତ ପ୍ରକାର ସମ୍ବାଦ ବାହାରୁଥିଲା। ତେଣୁ ସେ କହିଲେ କ'ଣ ଏତେ ସବୁ ସମ୍ବାଦ ରହିଛି ଚିତ୍ ଜଗତର, କ'ଣ ଏତେ ସବୁ ସମ୍ବାଦ ରହିଛି, ହଁ ସେ କହିଲେ କଥା ପ୍ରସଙ୍ଗରେ କହିଲେ ପ୍ରତିଦିନ ମଧ୍ୟ ଏହି ସମ୍ବାଦ ବାହାରି ପାରିବା କଥା, ବାହାରି ହେବା କଥା, ସେଥିରେ ପାକ୍ଷିକ ବାହାରୁଥିଲା। ତେଣୁ ସେ ପ୍ରଶ୍ନର ଉତ୍ତରରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ଯେ ଦେଖନ୍ତୁ ଏ ଭୌତିକ ଜଗତରେ ଅନେକ କ'ଣ ଅନେକ ବା ଆମେ ସେମାନେ ଜାଣନ୍ତି ନାହିଁ, ସେମାନେ ଜାଣନ୍ତି ଖାଲି ପୃଥିବୀରେ ଲୋକମାନେ ଅଛନ୍ତି, ଆଉ କେଉଁଠି ଲୋକ ନାହାନ୍ତି ବୋଲି। ଏ ପୃଥିବୀରେ ଅନେକ ଦେଶ ରହିଛି, ତା ଦେହରୁ ଏସିଆ ଗୋଟେ ମହାଦେଶ, ଏଇ ମହାଦେଶରେ ଅନେକ ଦେଶ ସବୁ ରହିଛି, ଦେଶ ସବୁ ରହିଛି, ତା ଦେହରୁ ଭାରତ ଗୋଟିଏ ଦେଶ ବା ବର୍ଷ। ଏ ଭାରତବର୍ଷରେ ଅନେକ ରାଜ୍ୟ ରହିଛି, ତା ଦେହରୁ ୱେଷ୍ଟବେଙ୍ଗଲ ଗୋଟେ ରାଜ୍ୟ, ପଶ୍ଚିମବଙ୍ଗ, ଏ ପଶ୍ଚିମବଙ୍ଗରେ ଅନେକ ଡିଷ୍ଟ୍ରିକ୍ଟ ରହିଛି, ଜିଲ୍ଲା ରହିଛି, ତା ଦେହରୁ ଇଏ ନବଦୀପ ଗୋଟେ ଜିଲ୍ଲା। ତେଣୁ ଏଇ ନବଦୀପରେ କେତେ ନ୍ୟୁଜ୍ ପେପର୍ ବାହାରୁଛି, ମର୍ଣ୍ଣିଂ ଏଡ଼ିସନ୍, ନୁନ୍ ଏଡ଼ିସନ୍, ଇଭିନିଂ ଏଡ଼ିସନ୍ ସବୁ ରହିଛି, ହଁ ଏଇ ଛୋଟିଆ ଜାଗା ପାଇଁ ଏତେ ସବୁ ରହିଛି। ଆଉ ଚିତ୍ ଜଗତ ସବୁ ରହିଛି, ଏଇ ସମଗ୍ର ଭୌତିକ ଜଗତ, ଏ ଖାଲି ପୃଥିବୀ ନୁହଁ, ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ଆମେ ଚିନ୍ତା କରିପାରିବା ନାହିଁ। ଆହାର ତିନି ଗୁଣ ହେଉଛି ସେ ଚିତ୍ ଜଗତ। ତେଣୁ ଚିତ୍ ଜଗତର ସମ୍ବାଦ ଯଦି ବର୍ଣ୍ଣନା କରାଯିବ ତାହେଲେ ପ୍ରତି କ୍ଷଣ କ୍ଷଣ ସମ୍ବାଦ ଆସିବ, କ୍ଷଣ କ୍ଷଣ ସମ୍ବାଦ ଆସିବ, ସେ ସମ୍ବାଦ ଲୋକମାନେ ଜାଣନ୍ତି ନାହିଁ। ଏଇ ଭୌତିକ ଜଗତର ନ୍ୟୁଜ୍କୁ ଶୁଣିକରି ସେମାନେ ସେଇ ବିଷୟରେ ଚିନ୍ତା, ସକାଳୁ ଉଠିଲେ ନ୍ୟୁଜ୍ ପେପର୍ ସେ ପଢ଼ୁଥିବେ, ହଁ ପଢ଼ୁଥିବେ, ଯାହା ପଢ଼ିଲେ ପଢ଼ିଲେ ତାପରେ ଅଫିସ୍ ଆସିଲେ ବା କର୍ମକ୍ଷେତ୍ରରୁ ଗଲେ ସେଠି ଆଲୋଚନା ହେବ, ଆଜି ଏମିତି ହେଲା, ପଲିଟିକାଲ୍ ପାର୍ଟି ଏମିତି ଗଲେ, ସେମିତି ଗଲେ କରି ତା ବିଷୟରେ ଆଲୋଚନା ଚାଲିବ। ଆଉ ଖେଳ ଫେଳ ଯଦି ହେଲା ମାନେ ବର୍ତ୍ତମାନ ଖେଳ ଚାଲିଛି ବୋଧେ, କେଉଁଠି କ'ଣ ଚାଲିଛି ଖେଳ, ସେ ବିଷୟରେ ଆଲୋଚନା ଚାଲିଥିବ। ପ୍ରଭୁପାଦ ମହାରାଜ ଗୋଟେ ଭାଷାରେ କହୁଛନ୍ତି ଯେ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଶ୍ଳୋକର ଭାଷ୍ୟ କହୁଛନ୍ତି ଯେ ଭାଗବତରେ ଚତୁର୍ଥ ସ୍କନ୍ଧରେ ଯେତେବେଳେ ପ୍ରଚେତାମାନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ସେହି ସମୟରେ ଭଗବାନ ତାଙ୍କ ପାଖରେ ଆବିର୍ଭାବ ହେଇଥିଲେ। ତେଣୁ ଆବିର୍ଭାବ ହେଇକରି ସେମାନେ ପଚାରୁଥିଲେ କ'ଣ ତୁମର ଦରକାର କର କ'ଣ ଚାହୁଁଛ। ଏହିଭଳି ଭାବରେ ଭଗବାନ ସହିତ ତାଙ୍କୁ ଗୋଟେ କଥା କହିଛନ୍ତି, ସେଥିରେ କହୁଛନ୍ତି ଯେ ଯେଉଁମାନେ କ'ଣ ଯେଉଁମାନେ ଗୃହରେ ରହିଛନ୍ତି ଗୃହସ୍ଥମାନେ, ମଦ୍ବାର୍ତ୍ତା ଜାତ ଯାମାନ ନ ବନ୍ଧାୟ ଗୃହମତା ଗୃହେଷୁ ଆବିଷ୍ଟାମ ଚାବି ପୁଂସା ପୁଣ୍ୟ ପୁଂସା କର୍ମଣା, ସେଇଟା ହେଉଛି କ'ଣ ନା ଯେଉଁମାନେ ଗୃହରେ ରହିଛନ୍ତି ଗୃହେଷୁ ଆବିଷ୍ଟାମ ଚାବି, ଗୃହରେ ରହିଲେ ମଧ୍ୟ ସେମାନେ ଯେଉଁମାନେ କୁଶଳ କର୍ମୀ ସେମାନେ ମଦ୍ବାର୍ତ୍ତା ଜାତ ଯାମାନ ମୋର କଥାରେ ସମୟକୁ ବିତେଇ ଦିଅନ୍ତି। ସକାଳୁ ଉଠିଲେ ମଙ୍ଗଳ ଆଳତୀ କରିକି ଘରେ ମଧ୍ୟ ତାଙ୍କ ପୂଜା ଚାଲିଛି, ସବୁ ଚାଲିଛି, ସରସ୍ୱତୀ ହେଲେ ଦର୍ଶନ ଆଳତୀ, ଏଇଭଳି ଭାବରେ କରିକିରି ଗୃହେଷୁ ଆବିଷ୍ଟାମ ଚାବି ପୁଂସା କୁଶଳ କର୍ମଣା ମଦ୍ବାର୍ତ୍ତା ଜାତ ଯାମାନ ନ ବନ୍ଧାୟ ଗୃହମତା, ସେମାନେ ଗୃହରେ ଥିଲେ ମଧ୍ୟ ସେମାନେ ଗୃହ ବନ୍ଧନରେ ନଥାନ୍ତି। ଏ ଶ୍ଳୋକର ଭାଷ୍ୟ ପ୍ରଭୁପାଦ ମହାରାଜ କହିଛନ୍ତି, ଦ ଡିଭୋଟିଜ୍ ଥିଙ୍କ୍ ଅଫ୍ କୃଷ୍ଣ, ଆକ୍ଟ ଫର୍ କୃଷ୍ଣ, ଇଟ୍ ଫର୍ କୃଷ୍ଣ, ସ୍ଲିପ୍ ଫର୍ କୃଷ୍ଣ ଆଣ୍ଡ ୱାର୍କ ଫର୍ କୃଷ୍ଣ। ଯେମିତି ଲୋକମାନେ ନ୍ୟୁଜ୍ କ'ଣ ହେଲା ଆଜି ଏମିତି ହେଲା ସେମିତି ହେଲା ସେମିତି ହେଲା ସବୁ ଚାଲିଥିବ ତାଙ୍କର, ସେହିଭଳି ଭାବରେ ଭଗବାନ ଭକ୍ତଙ୍କର ଏଇଭଳି ଭଗବାନ ବିଷୟରେ ଚାଲିଥିବ କଥା। ଦ ଡିଭୋଟିଜ୍ ଥିଙ୍କ୍ ଅଫ୍ କୃଷ୍ଣ, ସେମାନେ ଭଗବାନ ବିଷୟରେ ଚିନ୍ତା କରୁଥିବେ, ଆକ୍ଟ ଫର୍ କୃଷ୍ଣ ତାଙ୍କ ପାଇଁ ସେବା କରୁଥିବେ କାର୍ଯ୍ୟ କରୁଥିବେ, ଏବଂ ଇଟ୍ ଫର୍ କୃଷ୍ଣ ତାଙ୍କ ପାଇଁ ଖାଦ୍ୟ ଗ୍ରହଣ କରୁଥିବେ, ଏବଂ ସ୍ଲିପ୍ ଫର୍ କୃଷ୍ଣ ତାଙ୍କ ପାଇଁ ମଧ୍ୟ ଶୟନ କରୁଥିବେ ସେମାନେ। ଗୋଟେ ଥର କହିଥିଲୁ ସେଇଟା କୃଷ୍ଣ ଚକ୍ରଠାକୁର ଭାଷରେ କହିଛନ୍ତି, ଭକ୍ତମାନଙ୍କ ସବୁ କାର୍ଯ୍ୟ ଭକ୍ତିରେ ଯିବ, ଏମିତିକି ସକାଳୁ ଉଠିଲେ ଦାନ୍ତ ଘଷାଠୁ ଆରମ୍ଭ କରି ସ୍ନାନ ଇତ୍ୟାଦି ସବୁକିଛି ବାଥରୁମ୍ ଯିବା ଇତ୍ୟାଦି ସବୁକିଛି ଭକ୍ତିରେ ଯିବ, ଭକ୍ତିର ଅଙ୍ଗ, ବିଶ୍ୱନାଥ ଚକ୍ର ଠାକୁରଙ୍କ ଭାଷାରେ କହିଛନ୍ତି। ତେଣୁ ସେମାନେ ଭଗବାନ ପାଇଁ ସବୁ କାର୍ଯ୍ୟ କରନ୍ତି। ମ୍ୟାଟେରିଆଲ ଆକ୍ଟିଭିଟିଜ୍ ଫର୍ ସେନ୍ସ ଗ୍ରାଟିଫିକେସନ୍ ଆଟ୍ ଦ କଜ୍ ଅଫ୍ ମେଟେରିଆଲ ବଣ୍ଡେଜ୍। ଭୌତିକ ଜଗତରେ ସମସ୍ତେ ଆମ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କାର୍ଯ୍ୟ କରୁଛନ୍ତି, ଇଏ ତାଙ୍କର ବନ୍ଧନର କାରଣ ହୁଏ, ଭୌତିକ ଜଗତରେ ସେମାନେ ବାନ୍ଧି ହେଇକି ରୁହନ୍ତି। ହେୟର ଆର୍ ଦ ଭେରି ସେମ୍ ଆକ୍ଟିଭିଟିଜ୍ ଫର୍ ଦ ସାଟିସ୍ଫାକ୍ସନ୍ ଅଫ୍ କୃଷ୍ଣ ଆଟ୍ ଦ କଜ୍ ଅଫ୍ ଲିବରେସନ୍। କିନ୍ତୁ ସେହି କାର୍ଯ୍ୟ ଯେଉଁମାନେ ଭକ୍ତ ଯାହା କରୁଛି, ଆଉ ଭକ୍ତ ବାହାରେ ଆମର ଏଇଠି ଏଠି ଭକ୍ତ ସବୁ ରହିଛି, ଏଠି ଭକ୍ତ ସବୁ କରୁଛି, ଆମ ସାମ୍ନାରେ ଗୋଟେ ଘର ରହିଛି, ସେମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି, ସେମାନେ ମଧ୍ୟ କରୁଛନ୍ତି କ'ଣ ଚାଷବାସ କରୁଛନ୍ତି, କେତେ କ'ଣ କରୁଛନ୍ତି, ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରି କାର୍ଯ୍ୟ କରୁଛନ୍ତି, ସବୁ କରୁଛନ୍ତି। କିନ୍ତୁ ଭକ୍ତ ଯେଉଁ କାର୍ଯ୍ୟ କରନ୍ତି ସେଇ କାର୍ଯ୍ୟ ଯେ ସେମାନେ ଭୌତିକ ବନ୍ଧନରେ ରୁହନ୍ତି, କିନ୍ତୁ ସେହି କାର୍ଯ୍ୟ ଭକ୍ତମାନେ ଯେଉଁ କରନ୍ତି ଭଗବାନଙ୍କ ସନ୍ତୋଷ ବିଧାନ ପାଇଁକି, ସେଇଟା କଜ୍ ଅଫ୍ ପ୍ରିପାରେସନ୍, ତାଙ୍କ ମୁକ୍ତିର କାରଣ ହେଇଯାଏ। ଉଦାହରଣ ଦେଉଛନ୍ତି, ୱାନ୍ ମିଲ୍ ପ୍ରିପାରେସନ୍ କ୍ୟାନ୍ କଜ୍ ଇଣ୍ଡାଇଜେସନ୍ ଆଣ୍ଡ ଡାଇରିଆ, ଆଣ୍ଡ ଆନଦର ମିଲ୍ ପ୍ରିପାରେସନ୍ କ୍ୟାନ୍ କ୍ୟୁର୍ ଦେମ୍। କ୍ଷୀର ପଦାର୍ଥ ଆମର ଏଠି ବହୁତ କ୍ଷୀର ପଦାର୍ଥ ହେଉଛି, ପେଟ ଖରାପ ହେଉଛି ଅଧିକାଂଶ, ଏତେ ଖାଦ୍ୟ ହେଉଛି ସବୁ, କିନ୍ତୁ ସେଇ କ୍ଷୀର ପଦାର୍ଥ ଦ୍ୱାରା ଯଦି କିଛି ବଦହଜମି ହେଇଗଲା, ସେଇ କ୍ଷୀରରୁ ତିଆରି ଦହିରେ ସେଇଟା ଠିକ୍ ହେଇଯିବ, ଆୟୁର୍ବେଦିକ ମେଡ଼ିସିନ୍ ମଧ୍ୟ ସେଇଟା ବ୍ୟବସ୍ଥା କରାଯାଇଛି। ଯାହା ହଉ, ଏହିଭଳି ଭାବରେ ଯେଉଁ କଥା ରହିଛି ଆମ କଥା କାହିଁକି ଆସିଲା ନା, ଏହିଭଳି ଭାବରେ 18 ବର୍ଷ କାଳ ଜରାସନ୍ଧ ଯୁଦ୍ଧ କରୁଥିଲା ଭଗବାନଙ୍କ ସହିତ, କୃଷ୍ଣଙ୍କ ସହିତ। ତାଙ୍କର ଦୁଇ ଜଣ କନ୍ୟା ଯେତେବେଳେ ଭଗବାନ ଯେତେବେଳେ ଆସିଲେ ବୃନ୍ଦାବନରୁ, ବୃନ୍ଦାବନ ମଥୁରାକୁ ଆସିଲେ, କାହିଁକି ନା କଂସ ବ୍ୟବସ୍ଥା କରିଥିଲେ ଆସିବା ପାଇଁ, ଭଗବାନ ଭୁଲି ଯାଇଥିଲେ, ମାମୁଁ ଜଣେ ଅଛନ୍ତି ସେଠି, ମାମୁଁ ଘରକୁ ଟିକେ ଯିବା କେତେବେଳେ ବୋଲି ଚିନ୍ତା କରିନଥିଲେ ଭଗବାନ। କିନ୍ତୁ ମାମୁଁ ଚିନ୍ତା କରିକିରି ପଠେଇଲେ, ଯାହା ଟିକେ ଭଣ୍ଡାମାନଙ୍କୁ ଆଣିବା ଆମର, ତେଣୁ ଭଗବାନ ଆସିଲେ, ଆସିକି ତାଙ୍କୁ ବଧ କଲେ, ହତ୍ୟା କଲେ। ତେଣୁ ଏଇ କଥା ଯେତେବେଳେ ଅସ୍ଥି ଏବଂ ପ୍ରାପ୍ତି ଦୁଇ ଜଣ ଯାକ ଯାଇକି କ୍ରନ୍ଦନ କଲେ, ମଗଧ କହିଲେ ବିହାର, ସେଇଠି ଯାଇକି ଯେତେବେଳେ କ୍ରନ୍ଦନ କଲେ, ସେତେବେଳେ ଜରାସନ୍ଧ ପ୍ରତିଜ୍ଞା କଲା, ପୃଥିବୀରେ ଯେତେ ଯାଦବ ଅଛନ୍ତି ସବୁ ଯାଦବ ଶୂନ୍ୟ ମୁଁ କରିଦେବି ପୃଥିବୀକୁ, ଏଇଭଳିଆ ପ୍ରତିଜ୍ଞା କରିଥିଲା। ପ୍ରକୃତରେ ପୃଥିବୀରେ ସମସ୍ତ ରାଜାମାନେ, ଜରାସନ୍ଧ ଏତେ ଶକ୍ତିଶାଳୀ ଥିଲା, ସମସ୍ତ ରାଜାମାନେ ତାର ଅଧୀନତା ସ୍ୱୀକାର କରି ରହିଥିଲେ। ତେଣୁ ଯେତେବେଳେ ସେ ଯୁଦ୍ଧ କରୁଥିଲେ କୃଷ୍ଣଙ୍କ ସହିତ, ପ୍ରତିବର୍ଷ 23 ଅକ୍ଷୌହିଣୀ ସୈନ୍ୟ ଆଣିକି ଆସୁଥିଲେ ପୃଥିବୀର ବିଭିନ୍ନ ରାଜ୍ୟରୁ, ସବୁ ରାଜାମାନେ ସବୁ ଦେଉଥିଲେ, ହିସାବ କରିକି ଦେଉଥିଲେ 23 ଅକ୍ଷୌହିଣୀ ସୈନ୍ୟ, ଗୋଟିଏ ଅଧିକା ନୁହଁ କି ଗୋଟିଏ କମ୍ ନୁହଁ, ଆମେ ଏଇଟା ଆଲୋଚନା କରୁଥିଲୁ ଆ ପୂର୍ବରୁ। 23 ଅକ୍ଷୌହିଣୀ ସୈନ୍ୟ କହିଲେ ପାଖାପାଖି 50,30,000 ସୈନ୍ୟ, ଗୋଟିଏ ଅକ୍ଷୌହିଣୀ ସୈନ୍ୟ ହେଉଛନ୍ତି 2,18,700। ଆଉ ପଦାତିକ ରହିଛନ୍ତି, ଅଶ୍ୱାରୋହୀ ରହିଛନ୍ତି, ଗଜାରୋହୀ ରହିଛନ୍ତି, ଏହିଭଳି ଭାବରେ 2,18,700। ଆକୁ 23ରୁ ଗଣିଲେ କେତେ ହବ ହିସାବ, ମୋର ଟିକେ ମ୍ୟାଥମେଟିକ୍ସ କମ୍ ଥାଇପାରେ, କମଜୋର ଥାଇପାରେ, ମୋର ଯାହାମାନେ ବୋଲି 50,30,000 ସୈନ୍ୟ ପ୍ରତିବର୍ଷ ସେ ଆଣିକି ଆସୁଥିଲା ଯୁଦ୍ଧ କରିବା ପାଇଁ ଭଗବାନ ସହିତ। ତେଣୁ ଏହିଭଳି ଭାବରେ 18 ଥର ଯେତେବେଳେ ସବୁ ସୈନ୍ୟମାନଙ୍କୁ ଭଗବାନ ହତ୍ୟା କରୁଥିଲେ, ଜରାସଂଙ୍କୁ ଛାଡ଼ି ଦେଉଥିଲେ, ତେଣୁ 17 ଥର କାଳ ଏହିଭଳି ଭାବରେ ହେଲା। 18 ଥର ଯେତେବେଳେ ସେ ଆକ୍ରମଣ କରିବା ପାଇଁ ଆସୁଛନ୍ତି, ସେହି ସମୟରେ କାଳଯବନ ଆସି ପହଞ୍ଚିଗଲା। କାଳଯବନ ସିଏ ହେଉଛନ୍ତି 3 କୋଟି ସୈନ୍ୟ ଆଣିକି, ଯବନ ସୈନ୍ୟ ଆଣିକି ଆସିଥିଲା ମଥୁରା ଉପରେ ଆକ୍ରମଣ କରିକି ହତ୍ୟା କରିବ। କାଳଯବନ ଏଭଳି ବର ପାଇଥିଲେ, ତାଙ୍କ ସହିତ ଯୁଦ୍ଧ କରିବ, ସେ ତାଙ୍କୁ କ'ଣ ଜିତିପାରିବ, ତାଙ୍କର ବଡ଼ ଅଧା ସେ ନେଇଯିବ, ଆଉ କ'ଣ ସେ ତାଙ୍କୁ କିଏ ଜିତିପାରିବ। କାଳଯବନ ସେ କିଛି ପ୍ରାପ୍ତ ହୋଇଥିଲେ, ଆ ପୂର୍ବରୁ ଆମେ ଆଲୋଚନା କରୁଥିଲେ ସବୁ। ତେଣୁ ଭଗବାନ ତାଙ୍କୁ ହତ୍ୟା ନ କରିକି ନେଇଗଲେ ଧବଳ ଗୁମ୍ଫା ଯେଉଁ ରହିଛି ମଥୁରାର, ମଥୁରାରୁ ବାହାରିକରି 40 ମାଇଲ ଦୂରକୁ ପଳାଇଗଲେ ଭଗବାନ, ଏବଂ ଇଏ ଯବନ ତାଙ୍କ ପଛକୁ ଧାଉଁଥିଲା ଧାଉଁଥିଲା। ତେଣୁ ଭଗବାନ ଜାଣିଛନ୍ତି ସେ ଗୁମ୍ଫାରେ ସୟନ କରିଥିଲେ ମୁଚୁକୁନ୍ଦ, ଯିଏକି ମାନ୍ଧା ତାଙ୍କର ପୁତ୍ର, 27 ଦିବ୍ୟ ଯୁଗରେ ସେ ସୟନ କରିଥିଲେ, ଆମେ ଆ ପୂର୍ବରୁ ଆଲୋଚନା କରିଥିଲେ। ତେଣୁ ସେ ଦେବତାମାନଙ୍କୁ ଯେଉଁ ଆଶୀର୍ବାଦ ପାଇଥିଲେ, ସେ ଯାହାକୁ ଯିଏ ତାଙ୍କୁ ନିଦ୍ରାରେ ବ୍ୟାଘାତ କରିବ ସେ ତାଙ୍କୁ ଚାହିଁଦେଲେ ସେ ଜଳିଯିବ, ତେଣୁ ଏ କାଳଯବନ ଜଳିଯାଇଥିଲା। ତେଣୁ ଏ ପୂର୍ବରୁ ଘଟଣା ହେବା ପୂର୍ବରୁ ଭଗବାନ ଏ ଦ୍ୱାରକା ନଗରୀକୁ ନିର୍ମାଣ କରିଥିଲେ। ଆସନ୍ତାକାଲି ସେ ଜାଣନ୍ତି, ଭଗବାନ ସବୁକି ଜାଣନ୍ତି, ତେଣୁ ସେ ଜାଣିଲେ ବର୍ତ୍ତମାନ ସମୟ ଆସିଗଲା, ଜରାସନ୍ଧ ଆସିବ ଏବଂ କାଳଯବନ ମଧ୍ୟ ଆସିବ, ଦୁଇଜଣ ଯାକ ଏକ ସମୟରେ ଆସିବେ, ତେଣୁ ମଥୁରା ଉପରେ କାଳେ ଅସୁବିଧା ହେବ। ତେଣୁ ଭଗବାନ ଚିନ୍ତା କରିକିରି ବିଶ୍ୱକର୍ମାଙ୍କୁ ସ୍ମରଣ କଲେ, ତେଣୁ ବିଶ୍ୱକର୍ମା ଆସି ପହଞ୍ଚିଗଲା, ପ୍ରଭୁ କ'ଣ ମୋ ପାଇଁ ଆଜ୍ଞା, କ'ଣ ମୋତେ ସେବା କରିବାକୁ ଚାହୁଁଛନ୍ତି ମୋ ଦ୍ୱାରା, ନା ତୁମେ ଗୋଟେ ନଗର ନିର୍ମାଣ କର, ଦ୍ୱାରକା ନଗର, ସମୁଦ୍ର ମଝିରେ ନଗର ନିର୍ମାଣ କର, ଦ୍ୱାରକା 12 ଯୋଜନ ପରିମିତ ଏଇ ନଗର ତିଆରି କରିବ, ଏଭଳି ଭାବରେ ତିଆରି କରିବ, ଏଭଳି ଭାବରେ ସବୁ ପାଇଁ ଭଗବାନ ବ୍ଲୁ ପ୍ରିଣ୍ଟ ଦେଇଦେଲେ। ଆମର ଯେମିତି ଗୁରୁଦେବଙ୍କର ରହିଛି ଏଠି, ତାଙ୍କର ବ୍ଲୁ ପ୍ରିଣ୍ଟ ରହିଛି, ଏମିତି ହେବ ସେମିତି ହେବ ସେମିତି ହେବ ସବୁ ରହିଛି ତାଙ୍କର, କିନ୍ତୁ ଆମର ସମୟ ଲାଗିବ, ଆମର କାହିଁକି ସମୟ ଲାଗିବ ନା, ଯେଉଁମାନେ ଏଥିରେ ଭାଗ ନେବେ, କାଲି କହୁଥିଲେ ଆମର ଆମ ଏପଟକୁ କହୁଥିଲେ, ଯେଉଁମାନେ ଏଥିରେ ଭାଗ ନେବେ ସେମାନେ ଧନ୍ୟ ହୋଇଯିବେ ଭଗବାନ। ଆମେ ଯଦି ଯେମିତି ଅର୍ଜୁନ ଭଗବାନ କହିଲେ, ତୁମେ ଯୁଦ୍ଧ ନ କଲେ ମଧ୍ୟ ମୁଁ ସମସ୍ତେ ମାରିସାରିଛି, ଯୁଦ୍ଧ ଦେଖ ତସ୍ମାତ୍ ମତିଷ୍ଠ ଯଶୋ ଲବସ୍ୟ ଜିତ୍ୱା ଶତ୍ରୁଧ୍ୱଂସ ରାଜ୍ୟ ସମୃଦ୍ଧମ ମୟବେତା ନିହତା ପୂର୍ବମ ଏବ ନିମିତ୍ତ ମାତୃ ଭବ ସବ୍ୟସାଚୀ ଜୟ ଶ୍ରୀ ଶ୍ରୀ ସୀତାରାମ ବ୍ରହ୍ମାଙ୍କୁ। ଯଦି ଅର୍ଜୁନ ଯୁଦ୍ଧ ନ କରିଥାନ୍ତେ କ'ଣ ହୋଇଥାନ୍ତା, ଯଦି ପ୍ରଶ୍ନ କରାଯିବ, ଭଗବାନ ତାର ଉତ୍ତର ଦେଇଛନ୍ତି, ଅର୍ଜୁନ ଯଦି ଯୁଦ୍ଧ ନ କରିଥାନ୍ତେ ମଧ୍ୟ କୌରବମାନେ ମୃତ୍ୟୁବରଣ କରିଥାନ୍ତେ। ଭଗବାନ ଦେଖାଇଦେଲେ ଭଗବତ ଗୀତା ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଦର୍ଶନ ଯୋଗରେ, ସେଠି ଭଗବାନ ନିଜେ କହୁଛନ୍ତି, ମୟବେତା ନିହତା ପୂର୍ବମେବ, ମୁଁ ଏମାନଙ୍କୁ ସବୁ ମାରିସାରିଛି, କିନ୍ତୁ ତୁମେ ଯଦି ବର୍ତ୍ତମାନ ମୋତେ ଇଏ ମୋର ଯୁଦ୍ଧରେ ମୋ ପାଇଁ ଇଏ କରିବ, କାର୍ଯ୍ୟ କରିବ, ତାହେଲେ ତୁମେ ଯଶ ପ୍ରାପ୍ତ ହେବ। ତେଣୁ ସେହିଭଳି ଭାବରେ ଭଗବାନଙ୍କର ଯେଉଁ ଇଚ୍ଛା ରହିଛି ଏଇଟା ତାଙ୍କ ଭକ୍ତମାନ ମଧ୍ୟ ପ୍ରକାଶ ପାଏ। ରାମଜୀ ଏଠି ଚାହାନ୍ତି, ଅରିଜିନାଲି ରାମଜୀ ଚାହାନ୍ତି ଏଇଭଳି ଭାବରେ ଏଠି ମନ୍ଦିର ହେବ, ଏଠି ହେବ, ଭକ୍ତମାନେ ରହିବେ, ଏସବୁ ରହିବ, ସବୁ କଥା ରହିଛି, କିନ୍ତୁ ସେଇଟା ତାଙ୍କ ଭକ୍ତମାନ ମାଧ୍ୟମରେ ପ୍ରକାଶ ପାଏ। ତେଣୁ ଏଥିରେ ଯେଉଁମାନେ ସାମିଲ ହେବେ ସେମାନେ ଧନ୍ୟ ହେଇଛି, ସେମାନେ ଦୋଷପ୍ରାପ୍ତ ହେବେ। ତେଣୁ ଏ କଥା ରହିଛି। ତେଣୁ ରାତାରାତି ତିଆରି ହୋଇଗଲା ମଥୁରା ନଗର, ଆମର ଏଇଠି ଯେଉଁ ବ୍ରିଜ୍ ତିଆରି ଚାଲିଛି, କେତେ ମାସ ଧରି ଚାଲିବ, କେତେ ମାସ ଧରି ଚାଲିବ କହିହେବ ନାହିଁ। କିନ୍ତୁ ମଥୁରାର ଏଇ ଯେଉଁ ଦ୍ୱାରକା ରାଜ୍ୟ ନିର୍ମାଣ ହେଲା କ'ଣ କେତେ ସମୟ ଲାଗିଲା, ଗୋଟିଏ ମୁହୂର୍ତ୍ତରେ ହେଇଗଲା, ବିଶ୍ୱକର୍ମା କରିଦେଲେ। ଏଭଳି ଭାବେ ତାଙ୍କର ଟେକ୍ନୋଲୋଜି ରହିଛି। ଆମେ ଶୁଣୁଥିଲୁ ଏ ଯେଉଁ ଆମେରିକାରେ ତାଙ୍କର ଯେଉଁ ରହିଛି ନ୍ୟାସନାଲ ହାଇୱେ ଇତ୍ୟାଦିରେ ସବୁ ରହିଛି, ସେଠି ବହୁତ ବିରାଟ ଯେଉଁ ଗାଡ଼ି ଚାଲୁଛି ବୋଲି କହିହେବ ନାହିଁ। ଗାଡ଼ି ତା'ପରେ 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 ରହିଥିବ, ଗୋଟେ ଗାଡ଼ି ଯଦି ହଠାତ୍ ବ୍ରେକ୍ ଦେଲା ମାନେ ତା'ପରେ ତାକୁ ବାଡ଼ି ହୋଇଯିବ। ଏବଂ ସେଠି ରହିଛି ନିୟମ ରହିଛି, ଯଦି 100 କିଲୋମିଟର ବା 150 କିଲୋମିଟର 250 କିଲୋମିଟର କମ୍ ଚଳେଇବ ତା'ହେଲେ ଫାଇନ୍ ହୋଇଯିବ ତାଙ୍କୁ। ଏଭଳି ଭାବେ ରହିଛି ସେଠିକାର ରାସ୍ତା ସବୁ ରହିଛି, ଭ୍ୟାଡ଼ ଭ୍ୟାଡ଼ ରାସ୍ତା ସବୁ ରହିଛି, 6 ଲେନ୍ 12 ଲେନ୍ ସବୁ ରହିଛି, ବିଭିନ୍ନ ପ୍ରକାର ରହିଛି। ତେଣୁ ସେଠି ଯେଉଁ ରିପେୟାର ହେଉଛି କେମିତି ହେଉଛି, ଦୁଇ ଦିନ ସାଟର୍ଡ଼େ ସନ୍ଡେ ୱିକ୍ଲି ହଲିଡ଼େ ଯେଉଁ ରହିଛି ସେଇ ଦୁଇ ଦିନରେ ସବୁ ହେବ। ସେମାନେ ଏଇଭଳି ଆମର ଗୋଟେ ରାସ୍ତା ନିର୍ମାଣ କେତେ ବର୍ଷ ଲାଗିଯାଉଛି, ଏ ବ୍ରିଜ୍ ହେଲା ମହାନଦୀରେ ସେକେଣ୍ଡ ବ୍ରିଜ୍ ହେଲା କେତେ ବର୍ଷ ଲାଗିଗଲା। ତେଣୁ ଯାହାକୁ ଏଇଭଳି ଭାବରେ ହାୟର ଟେକ୍ନୋଲୋଜି ସବୁ ରହିଛି, ବିଶ୍ୱକର୍ମାଙ୍କ ପାଖରେ ଟେକ୍ନୋଲୋଜି ରହିଛି, ସେ ଗୋଟେ ମୁହୂର୍ତ୍ତ ସବୁ କରିଦେବେ। ତେଣୁ ଗୋଟେ ମୁହୂର୍ତ୍ତରେ ଦ୍ୱାରକା ନଗର ନିର୍ମାଣ ହୋଇଗଲା, ରାତାରାତି ନିର୍ମାଣ ହୋଇଗଲା। ଏବଂ ଭଗବାନ ଯେଉଁ ମଥୁରାବାସୀମାନଙ୍କୁ ସେଠି ପଠାଇବା ପାଇଁ ଚାହିଁଲେ କିଭଳି ଭାବରେ କ'ଣ ବ୍ୟବସ୍ଥା କରିବେ, ଗାଡ଼ି ଫାଡ଼ି ବ୍ୟବସ୍ଥା କରିବେ, ତା ନୁହଁ, ସବୁ ଶୋଇଛନ୍ତି, ରାତିରେ ସବୁ ଟ୍ରାନ୍ସପୋର୍ଟ ହୋଇଗଲେ, ତାଙ୍କର ଖଟ ସହିତ ଟ୍ରାନ୍ସଫର୍ ହୋଇଗଲେ ବା ସେମିତି ପଳେଇଗଲେ, ତାହେଲେ ସେଠି ଖଟ ରହିଛି, ନୂଆ ଖଟ ରହିଛି, ପୁରୁଣା ଖଟ କାହିଁକି ନେବେ ବୋଲି। ତେଣୁ ସେମାନେ ସକାଳୁ ଉଠିଲା ବେଳକୁ ଆଉ ମଥୁରା ରାଜ୍ୟ ନାହିଁ, ଦ୍ୱାରକା ନଗର ପହଞ୍ଚିଗଲେ ସେମାନେ ଜାଣିନାହାନ୍ତି ସେଇଟା କେଉଁ ରାଜ୍ୟ, କେଉଁଟା ଏଇଟା ନୂଆ କ'ଣ ରାଜ୍ୟ ଏଇଟା, ସବୁ ଆଲୋଚନା କରୁଥିବେ। ତେଣୁ ଏଇଭଳି ଭାବରେ ଇଏ ଯେଉଁ ସତ୍ରାଜିତ ମଧ୍ୟ ତା'ର ଯେଉଁ ଗୃହ କୁହାଯାଉଛି ସ୍ୱଗୃହମ, ସେ ଗୃହ ମଧ୍ୟ ସେ ନିର୍ମାଣ କରିନଥିଲେ। ଭଗବାନ ଇଚ୍ଛାରେ ସବୁ ଦ୍ୱାରକାବାସୀମାନେ ସମସ୍ତଙ୍କର ସବୁ ଘର ଫର ସବୁ ହେଇଯାଇଥିଲେ, ରେଡ଼ିମେଡ଼ ସବୁ ହେଇଯାଇଛି, ସବୁ କମ୍ପ୍ଲିଟ୍ ନଲ୍ ରେସ୍ପେକ୍ଟସ୍। ଆମର ମାୟାପୁରରେ ମନ୍ଦିର ତିଆରି ହେଉଛି, TOVP କେତେ ବର୍ଷ ଲାଗୁଛି, 20 ଥିଲା ଟାର୍ଗେଟ୍ ଡେଟ୍, 21 ହେଲା, 22 ହେଲା, 23 ହେଉଛି, ବଢ଼ି ବଢ଼ିକା ଯାଉଛି ଟାର୍ଗେଟ୍ ଡେଟ୍। ତେଣୁ ଏ ଯେଉଁ ରହିଛି ଦ୍ୱାରକା ନଗରୀ ରାତାରାତି ସବୁ ନିର୍ମାଣ ହୋଇଗଲା, ଏବଂ ମଥୁରାବାସୀମାନେ ସାଙ୍ଗେ ସାଙ୍ଗେ ଟ୍ରାନ୍ସପୋର୍ଟ ହୋଇଗଲେ ସେଇଠିକି ରାତାରାତି, ସକାଳୁ ଉଠିଲା ବେଳକୁ ସେମାନେ ଦ୍ୱାରକାରେ ପହଞ୍ଚିଗଲେଣି। ସକାଳୁ ଉଠିଲା ବେଳକୁ ଦେଖିଲା ବେଳକୁ ସେମାନେ କ'ଣ ଏଇ ଜାଗା, କେଉଁ ଜାଗା, ଏଇଠି ଆଲୋଚନା କରୁଥିବେ। ତେଣୁ ଯାହା ହଉ, ଯେ ଯେଉଁ ଘର ସବୁ ତାଙ୍କୁ ଭଗବାନ ସବୁ ଜାଣିଛନ୍ତି କିଏ କେଉଁ ଘର ରହିବ, ସତ୍ରାଜିତଙ୍କ କେଉଁ ଘର, ତେଣୁ ସେ ଘରେ ସେ ରହିଥିଲେ, ଶୋଇଲା ସକାଳୁ ଉଠିଲା ବେଳକୁ ସେ ଘର ତାଙ୍କର, ଏଇଟା ହେଲା ତାଙ୍କ ଘର। ସେ କ'ଣ ଟଙ୍କା ପଇସା ଖର୍ଚ୍ଚ କରିକି ସବୁ ଘର ତିଆରି କରିଥିଲେ, ତା ନୁହଁ, ସବୁ ଆଗରୁ ହେଇଯାଏ, ସବୁ କମ୍ପ୍ଲିଟ୍ ଇନ୍ ଅଲ୍ ରେସ୍ପେକ୍ଟ ଏ ଦ୍ୱାରକା ନଗର। ଭଗବାନ ଏଇଭଳି ଭାବରେ ଅଦ୍ଭୁତ କର୍ମା ଭଗବାନ, ଆମେ ଚିନ୍ତା କରିପାରିବା ନାହିଁ। ଯେଉଁମାନେ ଏଇକୁ ଠିକ୍ ଭାବରେ ଶ୍ରବଣ କରିବେ ନାହିଁ, ଗୁରୁ ଶିଷ୍ୟ ପରମ୍ପରାରେ ଏଇଟାକୁ ଗ୍ରହଣ କରିବେ ନାହିଁ, ଶ୍ରବଣ କରିବେ ନାହିଁ, ସେମାନେ ବୁଝିପାରିବେ ନାହିଁ, ସେମାନେ କହିବେ ମନଗଢ଼ା କଥା, ଏଇସବୁ କ'ଣ ମାଇଥୋଲୋଜି। ଆମର ବୈଦିକ ଶାସ୍ତ୍ରକୁ ମାଇଥୋଲୋଜି ସେମାନେ ପାଶ୍ଚାତ୍ୟ ଜଗତର ଲୋକମାନେ କହନ୍ତି, ବା ଦାର୍ଶନିକ ହୁଅନ୍ତୁ ବା ବିଦ୍ୱାନ ହୁଅନ୍ତୁ, ସେମାନେ କହନ୍ତି ମାଇଥୋଲୋଜି, କାହିଁକି ନା ଏଇଭଳି ଘଟଣା ସବୁ କ'ଣ ସମ୍ଭବ, ଏଇସବୁ ଅସମ୍ଭବ କଥା, ସମ୍ଭବ ହେଇପାରିବ, କିନ୍ତୁ ଭଗବାନ ପାଇଁ କ'ଣ ସମ୍ଭବ, କ'ଣ ଅସମ୍ଭବ ଭଗବାନ ପାଇଁ। ଆମେ ପଢ଼ୁଥିଲୁ କଲେଜରେ ଫ୍ରେଞ୍ଚ ରିଭଲ୍ୟୁସନ୍ ରହିଥିଲା, ନେପୋଲିଅନ୍ ବୋନାପାର୍ଟ ସେ କହୁଥିଲେ, ଦ୍ୟାର୍ ଇଜ୍ ନୋ ୱାର୍ଡ କଲ୍ଡ ଇମ୍ପସିବୁଲ୍ ଇନ୍ ମାଇ ଡିକ୍ସନାରୀ, ମୋର ଡିକ୍ସନାରୀରେ ଏମିତି କୌଣସି ୱାର୍ଡ ନାହିଁ ଯାହାର ଅର୍ଥ ହେଉଛି ଅସମ୍ଭବ, ନେପୋଲିଅନ୍ କଥା କହୁଥିଲେ, କିନ୍ତୁ ସିଏ ମୃତ୍ୟୁକୁ ଏଡ଼େଇ ପାରିଲେ ନାହିଁ, କିନ୍ତୁ ଭଗବାନ ପାଖରେ ଏମିତି କିଛି ନାହିଁ ଅସମ୍ଭବ। ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ, କର୍ତ୍ତୁମ୍ ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସମର୍ଥ, ଭଗବାନ ସବୁକିଛି କରିପାରିବେ। ତେଣୁ ଆମର ସିଦ୍ଧ ସ୍ୱାମୀ ଭାଗବତ ପ୍ରଥମ ଶ୍ଲୋକ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଲୋକରେ ସେ କଥା କହୁଛନ୍ତି, ମୁଖଙ୍କର ଦିବାଚାଳଂ ପଙ୍ଗୁଂ ଲଭେତି ଗିରିଂ ଯତୃପାସ୍ତମଂ ବନ୍ଦେ ଶ୍ରୀ ଗୁରୁ ଦିନ ତାରିଣୀ। ଭଗବାନର ଶକ୍ତି କଥା କ'ଣ କହିବା, ଭଗବାନ ଯାହାକୁ ଶକ୍ତି ପ୍ରଦାନ କରନ୍ତି, ମୁଖ ମଧ୍ୟ ମୁଖଙ୍କର ଦିବାଚାଳଂ, ମୁଖ ମଧ୍ୟ ବାଚାଳ ହେଇଯିବ, କଥା କହିପାରିବ। ଆମର ଗୋଟେ କଥା ଅଛି, ଜଣେ ବହୁତ ଧନୀ ବ୍ୟକ୍ତି ପାରାଲିସିସ୍ ହେଇଯାଇଥିଲା ତାଙ୍କର, ବହୁତ ଡାକ୍ତର ପାଖକୁ ଯାଇ ଔଷଧ ପତ୍ର ଖାଇକି ଭଲ ହେଇପାରୁନଥିଲେ। ସେ କିନ୍ତୁ ଜଗନ୍ନାଥ ମନ୍ଦିର ଆସିଥିଲେ କିଛି ବର୍ଷ ତଳର ଘଟଣା ଏଇଟା ଆପଣମାନେ ଶୁଣିଥିବେ। ଜଗନ୍ନାଥଙ୍କ ଦର୍ଶନ କରୁଥିଲେ, ଜଗନ୍ନାଥ ଦର୍ଶନ କରିକିରି ତାଙ୍କର ସେ ଯାଇଥିଲା ହେଇଯାଇଥିଲା ତାଙ୍କର କ'ଣ ସେଇଟା ଚାରି ପାରୁନଥିଲେ କ'ଣ ଦେଖନ୍ତି ପାରାଲିସିସ୍ ପାରାଲିସିସ୍ ହେଇଯାଇଥିଲା। ସେ ଭଲ ହେଇଗଲା, ସେ ଚାଲିପାରିବେ, ଭଗବାନ କ'ଣ ନ କରିପାରିବେ। ଆମର ରହିଛନ୍ତି ଯେଉଁ ଶାଳବେଗ, ହଁ ତ ଶାଳବେଗ, ଶାଳବେଗଙ୍କର ଶରୀରରେ ଗୋଟେ ବଥା ହେଇଯାଇଥିଲା, ଗୋଟେ ଇଏ ହେଇଥିଲା, ଗୋଟେ କ'ଣ ଗୋଟେ ଆଗୁ ହେଇଯାଇଥିଲା, ଭଲ ହେଇପାରୁନଥିଲା। ତେଣୁ ତାଙ୍କ ମା ଶାଳବେଗ ପୁତ୍ର ଲାଲବାଗଙ୍କ ପୁତ୍ର, ଲାଲବେଗଙ୍କ ପୁତ୍ର ଶାଳବେଗ, ତାଙ୍କ ମା ହେଉଛନ୍ତି ଜଣେ ବ୍ରାହ୍ମଣୀ। ଯେଉଁ ଆପଣ ଗଲେ ଭୁବନେଶ୍ୱରରୁ ପୁରୀ ଗଲାବେଳକୁ ପାଠ ପଡ଼ିବ ଦାଣ୍ଡମୁକୁନ୍ଦପୁର, ବହୁତ ସୁନ୍ଦର ମନ୍ଦିର ରହିଛି, ଦାଣ୍ଡମୁକୁନ୍ଦ ମୁକୁନ୍ଦଙ୍କର ମନ୍ଦିର ରହିଛନ୍ତି ସେଠି। ତେଣୁ ସେଇଠି ସେ ତାଙ୍କ ମା ଥିଲେ, ଏ ଲାଲବେଗ ଯଦି ଯାଉଥିଲେ ଯୁଦ୍ଧ କରୁଥିଲେ ସେଇ ସମୟରେ ତାଙ୍କୁ ଦେଖିଥିଲେ, ତାଙ୍କୁ ବିବାହ କରିଥିଲେ, ବିଧବା ବ୍ରାହ୍ମଣୀ ଜଣେ ଥିଲେ ବ୍ରାହ୍ମଣ କୂଳରେ ବିବାହ କରି ତାଙ୍କର ପୁତ୍ର ହେଉଛନ୍ତି ଶାଳବେଗ। ତେଣୁ ଯେତେ ଔଷଧପତ୍ର କଲେ ମଧ୍ୟ ଭଲ ହେଉନଥିଲା। ତାଙ୍କ ମା କହିଲେ ତୁ ଯାଇ ଜଗନ୍ନାଥଙ୍କ ଭଜନ କର, ଜଗନ୍ନାଥ କୃପା ହେଲେ ତୋର ଭଲ ହେଇଯିବ ରୋଗ। ତେଣୁ ଶାଳବେଗ ଏଇଭଳି ଭାବରେ ଭଗବାନ ଯେ ପ୍ରାର୍ଥନା କରୁଥିଲେ, ଆହେ ନୀଳ ଶୈଳ ପ୍ରବଳ ମାତବରଣ, ପ୍ରବଳ ମାତବରଣ, ମୋ ଆରତ ନଳିନୀବ ନକୁ କର ଦଳନ, ଆହେ ନୀଳ ଶୈଳ। ଏଇଭଳି ଭାବରେ ଭଗବାନ ତା ରୋଗକୁ ଭଲ କରିଦେଲେ। ଭଗବାନ କ'ଣ ନ କରିପାରନ୍ତି, ଅସମ୍ଭବକୁ ସମ୍ଭବ କରିପାରନ୍ତି, ସମ୍ଭବକୁ ଅସମ୍ଭବ ମଧ୍ୟ କରିଦେବେ। ଇଏ ହେଉଛନ୍ତି ଭଗବାନ, ଭଗବାନ ଶବ୍ଦର ଅର୍ଥ ହେଉଛି ଏଇଟା, ଭଗବାନ ଷଡ଼େ ସୂର୍ଯ୍ୟ ପୂର୍ଣ୍ଣ ସିଏ। ତେଣୁ ଏ ଯେଉଁ ରହିଛନ୍ତି ସତ୍ରାଜି, ସେଇ ନିଜ ଗୃହକୁ ଯାଇ ପହଞ୍ଚିଗଲେ ସେ ଘର, ସେ ଭାବିଲେ ଏଇଟା ମୋର ଘର ବୋଲି, କିନ୍ତୁ ସେଇଟା ସେ ଜାଣିନାହାନ୍ତି, ସେ ଭଗବାନ କରିଛନ୍ତି ଏଇଟାକୁ ସେ ଗୃହ। ଏ ଆମର ଏଇ ଯେଉଁ ଶକ୍ତି ସବୁ ରହିଛି ଇଏ ମଧ୍ୟ ଭଗବାନ ଦେଇଛନ୍ତି, ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ମଧ୍ୟ କହୁଛନ୍ତି। ଏଇ ଯେଉଁ ଶରୀର କ୍ଷେତ୍ର କ୍ଷେତ୍ରଜ୍ଞ, ଏ ଶରୀର ହେଉଛି ଗୋଟେ କ୍ଷେତ୍ର, ଏବଂ ଏ କ୍ଷେତ୍ରକୁ ଯିଏ ଜାଣନ୍ତି ସେ ହେଉଛନ୍ତି କ୍ଷେତ୍ରଜ୍ଞ। ଏ 6ଟି ପ୍ରଶ୍ନ ପଚାରିଛନ୍ତି ଭଗବତ ଗୀତା 13 ଅଧ୍ୟାୟରେ ଅର୍ଜୁନ ଭଗବାନ ପଚାରିଛନ୍ତି, କ୍ଷେତ୍ର କ୍ଷେତ୍ର ବିଭାଗ ଯୋଗ, କ୍ଷେତ୍ର କ୍ଷେତ୍ରଜ୍ଞ ପ୍ରକୃତି ପୁରୁଷ ଏବଂ ଜ୍ଞାନ ଜ୍ଞେୟ, ଏ 6ଟି ବିଷୟରେ ପ୍ରଶ୍ନ ପଚାରିଛନ୍ତି, ଭଗବାନ ତାର ଉତ୍ତର ଦେଇଛନ୍ତି। ତେଣୁ ସେଇ ଉତ୍ତର ସେ କହିଲେ, ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରଂ କିଛି ଅଭିଧୀୟତେ ଏତଦ୍ ବ୍ୟତୀତ ପ୍ରାହୁ କ୍ଷେତ୍ର କେଇଛି ତଦ୍ଭିଦ। ଏ ଅର୍ଜୁନ, ଏ ଶରୀର ହେଉଛି ଗୋଟେ କ୍ଷେତ୍ର, ଏବଂ ଏ ଶରୀରକୁ ଯିଏ ଜାଣନ୍ତି, କ୍ଷେତ୍ରକୁ ଯିଏ ଜାଣନ୍ତି ସେ ହେଉଛନ୍ତି କ୍ଷେତ୍ରଜ୍ଞ, ଏବଂ କ୍ଷେତ୍ରଜ୍ଞ ଯାହା ବି ମହାନ ବିଧି ସର୍ବକ୍ଷେତ୍ର ସେ ଭାରତ, କ୍ଷେତ୍ର କ୍ଷେତ୍ରଜ୍ଞ ଜ୍ଞାନ ଯତ ଜ୍ଞାନ ମତ ମମ। ଆମେ ଯଦି କ୍ଷେତ୍ରଜ୍ଞ, ଭଗବାନ ମଧ୍ୟ କ୍ଷେତ୍ରଜ୍ଞ, କିନ୍ତୁ ଆମ ଶରୀର ବିଷୟରେ ଆମେ କହିପାରିବା, କିନ୍ତୁ ଆପଣଙ୍କ ଶରୀରରେ କ'ଣ ହେଉଛି ମୁଁ କହିପାରିବି ନାହିଁ, କିନ୍ତୁ ଭଗବାନ ସବୁ ଶରୀରରେ ସେ ରହିଛନ୍ତି, ସମସ୍ତଙ୍କ ଶରୀର ସେ ହେଉଛନ୍ତି କ୍ଷେତ୍ରଜ୍ଞ, ପରମାତ୍ମା ରୂପରେ ସେ ରହିଛନ୍ତି, ସବୁ କିଛି ଜାଣୁଛନ୍ତି। ତେଣୁ ଭଗବାନ ଆମେ ଯେଉଁ ଶକ୍ତି ସବୁ ପ୍ରାପ୍ତ ହେଉଛେ, କଥା କହିବାର ଶକ୍ତି, ଦୃଷ୍ଟି ଦେଖିବାର ଶକ୍ତି, ସବୁକିଛି ଶ୍ରବଣ କରିବାର ଶକ୍ତି, ସବୁକିଛି ଭଗବାନ ଦେଇଛନ୍ତି, କିନ୍ତୁ ଆମେ କହୁଛେ ସେଇଟା ମୋର ବୋଲି। ପ୍ରକୃତି କ୍ରିୟମାଣାନି ଗୁଣୈ କର୍ମାଣି ସର୍ବସ୍ୱ ଅହଂକାର ଗୁଣାତ୍ମା କର୍ତ୍ତାହମ୍ ଇତି ମାନ୍ୟତେ। ସିଏ କହୁଛନ୍ତି ମୁଁ, ଏସବୁ ମୋର, ମୁଁ ଏବଂ ମୋର ଅହଂ ମମେତି। ତେଣୁ ସତ୍ରାଜି ଭାବୁଥିଲେ ସ୍ୱଗୃହ ବି ମୋର ଗୃହ, ସତ୍ରାଜିଙ୍କର ଯେଉଁ ମନର୍ଭାବକୁ ସୁଖଦେବ ଗୋସ୍ୱାମୀ ପ୍ରକାଶ କରୁ, ସତ୍ରାଜି ତ ସ୍ୱଗୃହ, ସ୍ୱଗୃହ କହିଲେ ସେ ଜାଣିନାହାନ୍ତି ଏଇଟା ଭଗବାନଙ୍କ ଗୃହ ବୋଲି, ଭଗବାନ ଏଇଟା ତିଆରି କରିଛନ୍ତି, ଭୁଲି ଯାଇ ଆମେ ସବୁ ଭୁଲି ଯାଉଛେ, ସବୁକିଛି ଭଗବାନଙ୍କର, କିନ୍ତୁ ଆମେ କହୁଛେ ସବୁ ମୋର। ଏଇଟା ହେଉଛି ଆମ ବଦ୍ଧ ଜୀବର ଲକ୍ଷଣ, ବଦ୍ଧ ହେବାର କାରଣ ହେଉଛି ଏଇଟା, ଆମେ ସବୁକିଛି ଏନ୍ଜୟ କରିବା ପାଇଁ ଚାହୁଁଛେ, ସବୁକିଛିର ମାଲିକ ହେବା ପାଇଁ ଆମେ ଚାହୁଁଛେ, କିନ୍ତୁ ଆମେ ଯେତେବେଳେ ଜାଣିବା ପ୍ରକୃତରେ ମାଲିକ ହେଉଛନ୍ତି ଭଗବାନ, ଭଗବତ ଗୀତା ପଞ୍ଚମ ଅଧ୍ୟାୟ 38 ଶ୍ଳୋକରେ ଭଗବାନ କହିଲେ, ଭକ୍ତାରଂ ଜଗିତବସାମ ସର୍ବଲୋକ ମହେଶ୍ୱରଂ ସୁହୃଦଂ ସର୍ବଭୂତାନାମ ଜ୍ଞାତମାନ ଶାନ୍ତି ମୁଚ୍ଛତି। ପ୍ରକୃତରେ ଉପଭୋଗକାରୀ ହେଉଛନ୍ତି ଭଗବାନ। ଭକ୍ତାରଂ ସବ ଯଜ୍ଞ ତପସା, ଯଜ୍ଞ ଏବଂ ତପସାର ଉପଭୋଗକାରୀ ହେଉଛନ୍ତି ସେ ଭଗବାନ। ଏବଂ ଭକ୍ତାରଂ ଯଜ୍ଞ ତପସା ସର୍ବଲୋକ ମହେଶ୍ୱରଂ ସବୁକିଛିରେ ମାଲିକ ହେଉଛନ୍ତି ସିଏ। ଏବଂ ସୁହୃଦଂ ସର୍ବଭୂତାନାମ ସମସ୍ତ ଜୀବଙ୍କର ସିଏ ହେଉଛନ୍ତି ପ୍ରକୃତ ବନ୍ଧୁ ସୁହୃଦ। ଏତିକି ଖାଲି ଆମେ ଯଦି ଜାଣିଯିବା ତାହେଲେ ଆମେ ଶାନ୍ତିପ୍ରାପ୍ତ ହେଇଯିବା, ଜ୍ଞାତ ମାନ ଶାନ୍ତି ବୁଝୁଛନ୍ତି। ତେଣୁ ଇଏ ଯେଉଁ ସତ୍ରାଦି ନିଜ ଗୃହକୁ ପ୍ରବେଶ କରୁଛନ୍ତି, ଅନ୍ତତ ପକ୍ଷେ ମଣି ଗୋଟେ ପ୍ରାପ୍ତ ହେଲେ ଭଗବାନଙ୍କୁ ପ୍ରଣାମ କରିଥାନ୍ତେ, ପ୍ରଭୁ ଏ ମଣିଟି ମୁଁ ପାଇଲି। କିଛି ନାହିଁ, ଭଗବାନ କିଛି ଅଂଶା କରେ ନାହିଁ, ନିଜ ଗୃହକୁ ଗଲେ ସେ ହେଉଛନ୍ତି ମୋର ଗୃହ ଭଗବାନ। ସେଠି ଅନ୍ୟମାନେ ଦ୍ୱାରକାବାସୀମାନେ ସବୁ ରହିଛନ୍ତି, ସେମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଇଏ କ'ଣ ଏମିତି ମନେ କେଉଁଠି ପାଇଲା କ'ଣ ହେଲା ଏସବୁ ଚିନ୍ତା କରୁଛନ୍ତି, ଭଗବାନ ମଧ୍ୟ ଚିନ୍ତା କରୁଛନ୍ତି, କିନ୍ତୁ ଇଏ ତାଙ୍କ ବିଷୟରେ ଲକ୍ଷ୍ୟ କରେ ନାହିଁ। ସତ୍ରାଜି ତ ସ୍ୱଗୃହ ଦେଖିଲେ ଏଇଟା ମୋର ଘର ସବୁ କହିଲେ ସ୍ୱଗୃହ, କିନ୍ତୁ ଏଇଟା କ'ଣ ତାଙ୍କର ଘର ସେ ତିଆରି କରିଥିଲେ, ଏଇଟା ସବୁ ସେମାନେ ରାତିରେ ଶୋଇଥିଲେ ଆସି ପହଞ୍ଚିଗଲେ, ସତ୍ରାଜି ତାଙ୍କ ଘରେ ଆସି ପହଞ୍ଚି ଯାଇଥିଲେ। ପ୍ରକୃତରେ ଏଇଟା ହେଉଛି ଭଗବାନଙ୍କର, ଭଗବାନଙ୍କ ଘର ଭଗବାନ ତିଆରି କରିଛନ୍ତି। ଆମେ ତ ପକ୍ଷେ ଆମେ ତିଆରି କରୁଛୁ ଘର ସୁବିଧା ହେଉଛି, କିନ୍ତୁ ଏଠି ମଧ୍ୟ ସିଏ ନିଜେ ତିଆରି କରିନାହାନ୍ତି। ଦ୍ୱାରକାରେ ତୁମେ ରାତିରେ ଶୋଇଥିଲେ ମଥୁରାରେ ସକାଳୁ ଉଠିଲା ଦ୍ୱାରକାରେ ପହଞ୍ଚିଗଲେ, ତେଣୁ କିନ୍ତୁ ସିଏ ଭାବୁଛି ମୋର ଗୃହ ସତ୍ରାଜିତ ସ୍ୱଗୃହ। ଆମର ବହୁତ ଜିନିଷ ରହିଛି ଆମେ ଚିନ୍ତା କରିପାରୁନାହିଁ, ଏତେ ଜିନିଷ ଆମେ ଭଗବାନ ଦେଇଛନ୍ତି ଆମେ ଚିନ୍ତା କରିବା ଭଗବାନ ପାଖରେ ଆମର ଯେଉଁ କୃତଜ୍ଞତା ପ୍ରକାଶ କରିପାରୁନାହିଁ। ଭଗବାନ କେତେ କ'ଣ ଦେଇଛନ୍ତି, ଯଦି ଆମେ ପଇସା ଖର୍ଚ୍ଚ କଲେ ଭଗବାନ ଯଦି ଜଳ ନ ଦେଇଥାନ୍ତେ ତାହେଲେ ଆମେ କ'ଣ ପଇସା ଖର୍ଚ୍ଚ କଲେ କିଏ ଜଳ ଦେଇଥାନ୍ତା। ଭଗବତ ଗୀତାରେ ଭଗବାନ କହିଲେ ରସହମ ଅପ୍ସୁକମ ଦେୟ, ଜଳରେ ମୁଁ ହେଉଛି ରସ, ଆମେ ପଇସା ଦେଲେ ଜଳ ତିଆରି କରିପାରିବା ନାହିଁ। ଆମେ କହିବା ବୈଜ୍ଞାନିକମାନେ କହିବେ ହାଇଡ୍ରୋଜେନ୍ ଅକ୍ସିଜେନ୍ ମିଶେଇକି ଜଳ କରିଦେବା, ନା ହାଇଡ୍ରୋଜେନ୍ ଅକ୍ସିଜେନ୍ ମଧ୍ୟ କେମିତି ଆଣିବା, ବର୍ତ୍ତମାନ ଅକ୍ସିଜେନ୍ ସର୍ଟେଜ୍ ହେଇଗଲାଣି କରୋନା ପାଇଁକି। ଆଉ ଶୁଣୁଥିଲୁ ଶ୍ରୀଶ୍ରୀମନ୍ ଗୌରବ ସେ ମହାରାଜ କହନ୍ତି ଜାପାନରେ ଅକ୍ସିଜେନ୍ ସର୍ଟେଜ୍ ରହିଛି, ସବୁ କିଣିକିରି ନିଶ୍ୱାସ ନେଉଛନ୍ତି ସେମାନେ, ବର୍ତ୍ତମାନ ସେ ଅବସ୍ଥା ହେଇଗଲା ଅକ୍ସିଜେନ୍ ମିଳୁନାହିଁ। ତେଣୁ ବାୟୁ କିଏ ଦେଉଛନ୍ତି, ଭଗବାନ କହିଲେ ଇଏ ହେଉଛି ମୋର ଶକ୍ତି, ଭୂମି ଆପ ନଳ ବାୟୁ ଖଙ୍ଗମାନ ବୁଦ୍ଧିରେ ବେଚ ଅହଙ୍କାର ଇତ୍ୟାଦି ଭିନ୍ନ ପ୍ରକୃତିର ଅଷ୍ଟଦା, ଇଏ ହେଉଛି ଭଗବାନଙ୍କ ଶକ୍ତି। ତେଣୁ ଇଏ ସବୁକିଛି ଆମେ ଯେଉଁ ପ୍ରାପ୍ତ ହେଇଛୁ, ଚକ୍ଷୁ ଆମେ ପ୍ରାପ୍ତ ହେଇଛେ, ଚକ୍ଷୁର କେତେ ମୂଲ୍ୟ ରହିଛି କିନ୍ତୁ ଆମେ ଜାଣିପାରୁନାହିଁ, ଏ ଚକ୍ଷୁ ଆମେ ରହିଛି କ'ଣ, ଚକ୍ଷୁଟେ ତ ଅଛି ଅଛି ଆଉ ଚକ୍ଷୁଟେ ଚାଲିଯିବ ସେତେବେଳେ ଆମେ ଜାଣିପାରିବା ଚକ୍ଷୁର ଭାଲ୍ୟୁ। ଆମେ ସକାଳ ସକାଳ କହୁଥିଲେ ଭକ୍ତି ରୂପ ଗୋସ୍ୱାମୀ ଯେଉଁ ଆମକୁ ସବୁ ଶାସ୍ତ୍ର ସବୁ ଦେଇଛନ୍ତି, ଆମ ଜୀବନ ସାରା ଚେଷ୍ଟା କଲେ ମଧ୍ୟ ସବୁ ଜିନିଷ ଜାଣିପାରିବା ନାହିଁ। ଗୋଟିଏ ଶ୍ଳୋକ ଯଦି ମନେ ନ ରହିଲା ତାହେଲେ ଆମେ ବିଚଳିତ ହେଇଯିବା, କ'ଣ ସେ ଶ୍ଳୋକ କ'ଣ ସେ ଶ୍ଳୋକ, ଏଗୁଡ଼ିକ କଥା ରହିଛି କିନ୍ତୁ ଆମେ ପଢ଼ିଦେଉଛେ ହଁ ତାର ଭାଲ୍ୟୁ ଆମେ ବୁଝିପାରୁ ନାହିଁ। ତେଣୁ ଯାହାକୁ ଏଇଭଳି ଭାବରେ ସତ୍ରାଜି ଚିନ୍ତା କରୁଛନ୍ତି ମୋର ଗୃହ, କିନ୍ତୁ ସେ ଜାଣିନାହାନ୍ତି ଭଗବାନ ଏଇଟା ମୋତେ ଦେଇଛନ୍ତି ବୋଲି, କୃଷ୍ଣ ଦେଇଛନ୍ତି, ଅନ୍ତତ ପକ୍ଷେ ଆସି ପ୍ରଣାମ କରିବା କଥା ଭଗବାନଙ୍କୁ, ପ୍ରଭୁ ଇଏ ମୋତେ କ'ଣ ସୂର୍ଯ୍ୟଦେବ ଏ ମଣିଟି ଦେଇଛନ୍ତି, ଭଗବାନ ତାଙ୍କୁ କହିବେ ଏ ମଣିଟି ଦେଇଦିଅ ଉଗ୍ରସେନ ରାଜାଙ୍କୁ ଦିଅ, କିନ୍ତୁ ସେ ଶୁଣିବେ ନାହିଁ, ଏ କଥା ଆସିବେ ପ୍ରସଙ୍ଗରେ ଆସିବେ ଅଧ୍ୟାୟରେ। ତେଣୁ ସତ୍ରାଜିତ ସ୍ୱଗୃହମ ଶ୍ରୀମତ୍ କୃତ କୌତୁକ ମଙ୍ଗଳମ, ଶ୍ରୀମତ୍ ଶ୍ରୀମତ୍ ଶ୍ରୀ ଶ୍ରୀ ଅର୍ଥର ଅର୍ଥ ହେଉଛି ସୌନ୍ଦର୍ଯ୍ୟ, ଶ୍ରୀ ଅର୍ଥ ହେଉଛି ଐଶ୍ୱର୍ଯ୍ୟ। ତେଣୁ ଏଇ ଯେଉଁ ମଣି ଧାରଣ କରିଛନ୍ତି ତାଙ୍କର ଐଶ୍ୱର୍ଯ୍ୟ ବଢ଼ିଗଲା, ଶ୍ରୀମତ୍ ଆସିବ ନା 78 kg ସୁନା ଆସିବ ପ୍ରତି ଦିନ ଆସିବ ପୂଜା ହେଲେ 8 ସେର ସୁନା ଆସିବ। ତେଣୁ ଶ୍ରୀମତ୍ କୃତ କୌତୁକ ମଙ୍ଗଳମ, ତେଣୁ ଏ ମଣିକୁ ନେଇକରି ସେ ଚିନ୍ତା କରୁଛନ୍ତି, ସୂର୍ଯ୍ୟଦେବ ଯେତେବେଳେ ଦେଇଥିବେ ସେ ମଣିକୁ ସେ କହିଥିବେ ଏ ମଣିର ଏଇଭଳି ଭାବରେ ମହାତ୍ମ ରହିଛି, ଆଉ ପରଶୁ ବର୍ଣ୍ଣନା କରାଯିବ, ଆଉ ପରଶୁକୁ କୁହାଯିବ ଏ ମଣିର ଏଇଭଳି ଭାବରେ ମହାତ୍ମ ରହିଛି, କହିଥିବେ ସେ କ'ଣ ଆମର ସୂର୍ଯ୍ୟଦେବ ତାଙ୍କୁ କହିଥିବେ ସଖା ହିସାବରେ ସେ ତାଙ୍କ ଆରାଧନା କରୁଥିଲେ, ତେଣୁ ସଖା ହିସାବରେ ସେ ତାଙ୍କ ମଣିକୁ ବାନ୍ଧି ଦେଇଥିଲେ ତାଙ୍କ ଗ୍ରୀବାରେ କ'ଣ ତାଙ୍କର ମାଳ ଗଳାରେ। ତେଣୁ ଇଏ କ'ଣ କଲେ, ଏଇଟା ପୂଜା କଲେ ହେବ ଏସବୁ ମିଳିବ, ପୂଜା ନ କଲେ ମିଳିବ ନାହିଁ, ଫୋପାଡ଼ି ଦେଲେ ତା'ର ମିଳିଯିବ ତା ନୁହଁ, ଏଇଟା ପୂଜା କରିବାକୁ ପଡ଼ିବ। ତେଣୁ ସେ କୃତ କୌତୁକ ମଙ୍ଗଳମ ବହୁତ ଉତ୍ସବ କରିକିରି ବ୍ରାହ୍ମଣମାନଙ୍କୁ ଡାକିକିରି ଏସବୁ କରିକିରି ପ୍ରବେଶ ଦେବସଦନମ ସବୁ ଘରେ ଦେବସଦନ ପୂଜା ଘର ରହିଛି, ସବୁ ଘରେ ଦ୍ୱାରକାରେ ଯେତେ ଘର ସବୁ ରହିଛି ସବୁ ଘରେ ସବୁ ରହିଛି ଦେବସଦନ ବା ପୂଜା ଘର ସବୁ ରହିଛି। ତେଣୁ ସବୁ ଘରେ ତେଣୁ ଦେବସଦନ ଯେଉଁ ରହିଛି ଦେବାଳୟ ରହିଛି ତାଙ୍କର ଗୃହ ଭିତରେ ସେଇଠି ପ୍ରବେଶ ସେଇ ଘରକୁ ପ୍ରବେଶ କରିକି ମଣି ବିପ୍ରେଇ ନେବସେ। ତେଣୁ ବ୍ରାହ୍ମଣମାନଙ୍କୁ ଡାକିକିରି ଦ୍ୱାରକାରେ ସବୁ କ'ଣ ରହିଛନ୍ତି, ବ୍ରାହ୍ମଣ ରହିଛନ୍ତି, କ୍ଷତ୍ରିୟ ରହିଛନ୍ତି, ବୈଶ୍ୟ ରହିଛନ୍ତି, ଶୂଦ୍ର ରହିଛନ୍ତି, ବର୍ଣ୍ଣାଶ୍ରମ ଭୌତିକ ଜଗତରେ ମାନେ ବହୁତ ମାନବ ସମାଜ କହିଲେ ବର୍ଣ୍ଣାଶ୍ରମ ଧର୍ମର ବହୁତ ଆବଶ୍ୟକତା ରହିଛି। ତେଣୁ ବର୍ଣ୍ଣାଶ୍ରମ ଧର୍ମ ଯେତେବେଳେ ମହାପ୍ରଭୁ ପଚାରିଲେ ରାହା ରାମାନନ୍ଦକୁ କ'ଣ ଆମ ଜୀବନର ଲକ୍ଷ୍ୟ ଏବଂ କେମିତି ପ୍ରାପ୍ତ ହେବା, ପ୍ରଥମେ ସେଇ ବିଷ୍ଣୁ ପୁରାଣରେ ଏଇ ଶ୍ଳୋକଟି କହିଥିଲେ, ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପୁମା ବିଷ୍ଣୁର ଆରାଧିତ ପନ୍ଥା ନାନ୍ୟତ୍ୱତୋଷ କାରଣ, ଭଗବାନ ବିଷ୍ଣୁଙ୍କର ଆରାଧନା କରିବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ, ଏକମାତ୍ର ଉପାୟ ହେଉଛି ଏଇ ବର୍ଣ୍ଣାଶ୍ରମ, ବର୍ଣ୍ଣ ଏବଂ ଆଶ୍ରମ, ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ରହିଛି। କିନ୍ତୁ ମହାପ୍ରଭୁ କହିଲେ ଓ ଭାଇ ଆଗ ପାହାର, ଏଇଟା ବର୍ତ୍ତମାନ ପାଇଁ ନୁହଁ, ଆ ପରେ କ'ଣ ଅଛି କୁହ, ଏସବୁ କଥା ଆମେ ବର୍ତ୍ତମାନ ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ବ୍ରାହ୍ମଣମାନେ ରହିଛନ୍ତି, ବ୍ରାହ୍ମଣମାନଙ୍କର କାର୍ଯ୍ୟ ହେଉଛି କ'ଣ, ସେମାନେ ଯଜନ ଯାହାଜନ ପଠନ ପାଠନ, ସେମାନେ ଅଧ୍ୟୟନ କରିବେ ଆଉ ତାଙ୍କୁ ଶିକ୍ଷା ଦେବେ, ଯଜନ ଯାହାଜନ ପୂଜା କରିବେ, ପୂଜା ଶିକ୍ଷା ଦେବେ, ପଢ଼ିବେ ଏବଂ ପାଠ ପଢ଼ିବା ପାଠ ପଢ଼େଇବେ ଏବଂ ଦାନ ଗ୍ରହଣ କରିବେ ଏବଂ ଦେବୀ ପ୍ରତିଦାନ ମଧ୍ୟ ଦେବେ, ଏ ହେଉଛି ବ୍ରାହ୍ମଣର କର୍ମ। ତେଣୁ ସେ ପ୍ରତିଦିନ ଏଇ ମଥୁରା ନଗର ବିଷୟରେ ଯେଉଁ ବର୍ଣ୍ଣନା କରାଯାଏ ଭିକାରୀମାନଙ୍କ କଥା ଆସିଥିଲା, ଭିକାରୀମାନେ କହିଲେ ସେମାନେ ଭିକ୍ଷା କରି ଚଳିବେ, ବ୍ରହ୍ମଚାରୀ ଗୃହସ୍ଥ ବାମପୃଷ୍ଠ ସନ୍ନ୍ୟାସ ଚାରି ଆଶ୍ରମ ରହିଛି, ଗୃହସ୍ଥ ସେ ରୋଜଗାର କରିବ, ବ୍ରହ୍ମଚାରୀ ବାମପୃଷ୍ଠ ଏବଂ ସନ୍ନ୍ୟାସ ଏମାନେ ସେ ଗୃହସ୍ଥ ଉପରେ ଡିପେଣ୍ଡ କରି ସେମାନେ ଜୀବନ ଧାରଣ କରିବେ, ବର୍ଣ୍ଣ ଏବଂ ଆଶ୍ରମର ବ୍ୟବସ୍ଥା ଏହିଭଳି ଭାବରେ ହୋଇଥିଲା। ତେଣୁ ଦ୍ୱାରକାରେ ମଧ୍ୟ ସେଇଭଳି ଭାବେ ରହିଛି। ତେଣୁ ବ୍ରାହ୍ମଣମାନଙ୍କୁ ଡାକିକିରି କୃତ କୌତୁକ ମଙ୍ଗଳମ ବହୁତ ଉତ୍ସବ ସହକାରେ ପ୍ରବିଶ୍ୟ ଦେବ ସଦନେ ମଣି ବିପ୍ରେଇ ନେବସେ। ତେଣୁ ଏ ମଣିକୁ ବିପ୍ର, ବ୍ରାହ୍ମଣମାନଙ୍କୁ ବିପ୍ର କୁହାଯାଏ, ପ୍ରଭୁପାଦ ମହାରାଜ କହନ୍ତି ବିପ୍ର ଶବ୍ଦ ତିନିଟି ଶବ୍ଦ ରହିଛି, ଯେଉଁମାନେ ବ୍ରାହ୍ମଣ କୂଳରେ ଜନ୍ମ ହୋଇଗଲେ ସେମାନେ ଯେ ବ୍ରାହ୍ମଣ ହୋଇଗଲେ ତାହା ନୁହଁ, ପ୍ରଭୁପାଦ ମହାରାଜ ସବୁଠି କହନ୍ତି କ'ଣ ନା ଜନ୍ମନା ଜାୟତେ ଶୂଦ୍ର, ଜନ୍ମ ହେଲା ମାନେ ଜଣେ ଶୂଦ୍ର ତାକୁ କୁହାଯିବ, ସେ ବ୍ରାହ୍ମଣ କୂଳ ହେଉ ବା ଶୂଦ୍ର କୂଳ ହେଉ, ଶୂଦ୍ର ଜନ୍ମନା ଜାୟତେ ଶୂଦ୍ର ସଂସ୍କାରାତ୍ ଭାବେ ଦ୍ୱିଜ, ଯାହାଙ୍କର ସଂସ୍କାର ଉନ୍ନତ ଗୁଣ ସବୁ ରହିଛି ସେମାନେ ସଂସ୍କାର ପାଇବା ପାଇଁ ଯୋଗ୍ୟ, ତେଣୁ ସଂସ୍କାର ସେମାନେ ହେବେ, ଉପବିତ ଧାରଣ କରିବେ, ତେଣୁ ତାଙ୍କର ଦ୍ୱିତୀୟ ଜନ୍ମ ଦ୍ୱିଜ ବୋଲି କୁହାଯାଉଛି। ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ କାହିଁକିନା ପକ୍ଷୀର ଦୁଇଟି ଜନ୍ମ ରହିଛି, ପ୍ରଥମେ ଅଣ୍ଡା ଆକାର ଜନ୍ମ ହୁଏ ତାପରେ ସେଥିରୁ ସେ ଛୁଆ ହୋଇକି ବାହାରେ, ତେଣୁ ଇଏ ଯେଉଁ ବ୍ରାହ୍ମଣ କୂଳ ଯେ ଦ୍ୱିଜ ତାଙ୍କର ଦ୍ୱିତୀୟ ଜନ୍ମ ହୋଇଗଲା ବା ସଂସ୍କାର ହୋଇଗଲା ଦ୍ୱିଜ, ଏବଂ ଦ୍ୱିଜ ଯେଉଁମାନେ ହେବେ ସେମାନେ ବେଦ ଅଧ୍ୟୟନ କରିବା ପାଇଁ ତାଙ୍କର ଯୋଗ୍ୟତା ରହିଛି, ବେଦ ପାଠାତ୍ ଭବିତ ବିପ୍ର, ତେଣୁ ବେଦ ଅଧ୍ୟୟନ ନ କଲେ ମାନେ ସେ ବିପ୍ର କୁହାଯିବ ନାହିଁ, ସେ ଦ୍ୱିଜ ହୋଇକି ରହିବ, ତେଣୁ ଯେଉଁମାନେ ବେଦ ଅଧ୍ୟୟନ କରିବେ ସେମାନଙ୍କୁ ବିପ୍ର ବୋଲି କୁହାଯିବ, ବେଦ ପାଠାତ୍ ଭବିତ ବିପ୍ର, ତେଣୁ ବେଦ ଅଧ୍ୟୟନ ବେଦରେ ସବୁ ଜିନିଷ ରହିଛି, ଯେଉଁମାନେ ଅନ୍ତତଃ ପକ୍ଷେ ଯେଉଁ ଅଦ୍ୱୟ ସତ୍ୟ ରହିଛନ୍ତି ଭଗବାନ ତାଙ୍କର ପ୍ରାରମ୍ଭିକ ଅନୁଭୂତି ହେଉଛନ୍ତି ବ୍ରହ୍ମ ଅନୁଭୂତି, ତେଣୁ ଯେଉଁମାନେ ଏଇ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେବେ ବେଦ ଅଧ୍ୟୟନ କରିକିରି ତାଙ୍କୁ ବ୍ରାହ୍ମଣ କୁହାଯିବ, କିନ୍ତୁ ବେଦରେ ମଧ୍ୟ ପରମାତ୍ମା ବିଷୟରେ ରହିଛି, ଯେଉଁମାନେ ପରମାତ୍ମା ବେଦ ଅଧ୍ୟୟନ କରି ପରମାତ୍ମାଙ୍କୁ ଜ୍ଞାନ ପ୍ରାପ୍ତ ହୋଇପାରିବେ ସେମାନେ ହେଉଛନ୍ତି ଯୋଗୀ, ଏବଂ ବେଦ ଅଧ୍ୟୟନ କରି ଯେଉଁମାନେ ଭଗବତ ଜ୍ଞାନ ପ୍ରାପ୍ତ ହେବେ ସେମାନେ ହେଉଛନ୍ତି ଭକ୍ତ। ଯେଉଁମାନେ ଭକ୍ତ ହେବେ ସେମାନେ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେବେ, ପରମାତ୍ମା ଜ୍ଞାନ ପ୍ରାପ୍ତ ହେବେ ଏବଂ ଭଗବତ ଜ୍ଞାନ ପୂର୍ଣ୍ଣ ଜ୍ଞାନ ସେ ପ୍ରାପ୍ତ ହେବେ। ତେଣୁ ଏଠି କୁହାଯାଉଛି ବିପ୍ରେୟୀ, ବେଦ ପାଠ ସବୁ କରିଛନ୍ତି ବିପ୍ର, ତାଙ୍କୁ ନେବସେ ତାଙ୍କୁ ସେ ମଣି ପ୍ରଦାନ କଲେ, ସେ ଜାଣନ୍ତି କେମିତି ଆରାଧନା କରାଯିବ, କେମିତି ସ୍ଥାପନ ହେବ, କେମିତି କରାଯିବ, ଏସବୁ ସ୍ଥାପନ କରିକି ତାଙ୍କୁ ପୂଜା କରାଯିବ। ଏଇଭଳି